ओम नमो भगवते वासुदेवाय। श्रीमद् भगवद गीता द्वितीय अध्याय श्रवण करुचे स्थित प्रज्ञ व्यक्तिर लक्षण कौन जोगीर लक्षण कौन एवं स्थित प्रज्ञ हवापाई तार मुख्य योग्यता तार उत्तर भगवान व आचार्य मैंने समस्त केवल से भक्ति को ही निर्देश कर भक्ति बिना कहीं के स्थित प्रज्ञा हो पार ना इंद्रिय मान संयम करम कर्म जुगे हो पारे बुद्धि तार हेनी बाह्य इंद्रिय जिते संयम कला भाई प्रत्ययमान होते सुधा चित्तवृत्ति में जेहेतु भक्ति ना भगवान प्रति तार आकर्षण ना के विपदगामी हो पाए। गत काली शुणुले अन्वय व्यतिरिक मुखर दीटा जिनस कहते अन्वय मुखर कहले प्रसाद सर्वदुखान महानिरस्य उपजायते प्रसाद सर्वदुखान भगवान कृष्ण प्रति ध्यान अवस्थित चित्त रहिले चित्त जो ध्यान रहिबो भगवान कृष्ण प्रति से दुईटा जिनस प्रसाद सर्वदुखान आम जिते प्रकार प्रभुजी महाराज सेटा तृतीय स्कंदरे भावार्थर लिखुचंदे आमे जत्ते डिप्लोमेट हेले भी सुधा जत्ते चतुर हेले भी सुधा दुखटा कोने वृद्धि करिबे आमे चतुरामीटा आमर मनु केवल गोटे संतोष दिए आमे जे बहुत क्लेवरनेस जोटा कहते जत्ते आम चतुर हेले भी दुखटा को दूर करिपरिबे काल रहिचंदे जगिकी पूर्वर कर्मफल हिसाब से सुख दुख प्रदान करिबे आ परमात्मा रहिले से साक्षी दीटा काटि पारे तू ऊपर जीव परमात्मा तो ठकी पारे आम जिते चतुर हेले कौन परमात्मा जानते ये कौन करे आलर काम है समय हिसाब से सुख दुख फल को दब तुम जिते चतुर हेले कौन काल को परमात्मा दुख अतिक्रम तुम कर विज्ञान लोक से स्थिर हो जाते भगवान को डाक कहीं परमात्मा साक्षी रही आम कौन ठीक करे कौन भूल कर आ कर्मर जेहेतु प्रतिक्रिया रही प्रतिक्रिया काल द्वारा आसिक पहुंचा सीटा तो कहीं रोक पारे तो बुद्धिमान व्यक्ति भगवान शरण जाए आम जिते चतुर हेले जिते डिप्लोमाट हेले भी मन रखा पड़ो आम हार कारण ये प्रसाद सर्वदुखान महानिरस्य उपजायते प्रसाद चेत साहसुवती भगवान कृपा ना दीटा जिन सही पारे स्थिर बुद्धि हेनी कि दुख जीवन तार बेक्ष अन्वय मुखर कहले व्यतिरिक मुखर कहले अच्छा कौन भगवान को न डाकिले कदापि संभव नुह बुद्धि स्थिर संभव नुहे कि दुख जीवन मना कर नास्ति बुद्धि युक्त न चुक्त भावना न चाव असंतोष्य कुत सुख तृष्णा आकुल व्यक्तिर सुख के अच्छे अजुक्त व्यक्ति जैसे युक्त वैराग्य ना से कौन तार तो तृष्णा को सी रखिपर तार जो हैंकरिंग्स रही ସେ ତୃଷ୍ଣା ପଛରେ ଦୌଡ଼ିଲା ତା ଶାନ୍ତି ତ ନାହିଁ ସୁଖ କେଉଁଠି ମିଳିବ ଆତ୍ମାନନ୍ଦ କେଉଁଠି ମିଳିବ କାଟିଦେଲେ ପ୍ରଭୁ ଯୁକ୍ତ ଯୋଗ୍ୟ ହେବାକୁ ପଡ଼ିବ ଭଗବାନ ବାରମ୍ବାର ଯୁକ୍ତ ଲଗେଇଛନ୍ତି ତସ୍ମା ଯୋଗୀ ଭବାର୍ଜୁନ ତପସ୍ୟାଧ୍ୟାଧିକ ଯୋଗୀ ଜ୍ଞାନଭ୍ୟାପି ମତ ଅଧିକ କର୍ମଶ୍ୟାଧିକ ଯୋଗୀ ତସ୍ମା ଯୋଗୀ ଭବାର୍ଜୁନ ଏଇ ଶୁକଟା ଜାଣିନ ନା କଣ ଏଇ ଶୁକଟା ଗୋଟେ ଶୁକ ଦିନ ଜାଣିଲା ତା ଭକ୍ତି ଯୋଗ କଟିଲା ଭକ୍ତି ଯୋଗ ସ୍ଥାପନ କରିପାରିବନି तपस्वी मैंने तुमको धर पकड़े कर्मटा कटा गया सब कर्मश्याभ्याधिक जोगी तपस्या कर्म तपस्याभ्याधिक जोगी कर्मश्याभि तत्विक काटिले सब तस्मा जोगी भवार्चना तुम जोगी हुआ जोगजुक्त जोगजुक्त चेतसा सब जोगजुक्त जोगजुक्त भगवान लोग चेतसा अन्य गामिना पुरुष परम पुरुषम दिव्य जाति पार्थानु चिंतयत ଯୋଗ ଯୁକ୍ତ ଆରେ ଯୋଗ ଅର୍ଥ ତ ଯୁକ୍ତ ଆପଣ ଭଗବାନ ସବୁବେଳେ ଯୋଗ ଯୁକ୍ତ ଶବ୍ଦ ଲଗାଉଛନ୍ତି ଯୋଗ ଯୁକ୍ତ ଯୋଗ ମାଧ୍ୟମରେ ମୋ ସାଙ୍ଗରେ ଯୁକ୍ତ ହୁଅ ଆମର ଭକ୍ତି ଯୋଗର ଲକ୍ଷ୍ୟଟା ହେଉଛି ସେୟା ନା ଭକ୍ତି ଯୋଗ ଲକ୍ଷ୍ୟ ହେଉଛି କୃଷ୍ଣଙ୍କ ସହିତ ଯୁକ୍ତ ହେବା କୃଷ୍ଣ ଚେତନାରେ ରହିବା ଯଦି ଏଇଟା ନ ରହିପାରିଲେ ଦୁଇଟା ଜିନିଷ ହେଇପାରିବେ କାଟିଦେଲେ ପ୍ରଥମ କାମ କ'ଣ ରହିଲା ଦୁଃଖ ଯିବନି ତ୍ରିତାପ କେବେ ଯିବନି ଆଉ ବୁଦ୍ଧି ସ୍ଥିର ହେବନି ଦୁଃଖ ନଗଲା ବୁଦ୍ଧି ସ୍ଥିର ନହେଲା ମଣିଷର ସୁଖ କୋଉଠି ଅଛି ବୁଦ୍ଧିରେ ସ୍ଥିର ହେଇଗଲେ ମଣିଷ ତାର ଚିନ୍ତା କରନ୍ତି ଯାହା ସୁଖ ଦୁଃଖ ଆସୁଛି ପ୍ରଭୁଙ୍କ ଇଚ୍ଛାରେ ଆସୁଛି ତାହେଲେ ଆଉ ତା ଦୁଃଖ କ'ଣ ରହିଲା? ସେ ଦୁଃଖକୁ ସହି ନେବ, ବୁଦ୍ଧି ସ୍ଥିର ହେବନି କି ଦୁଃଖ ଯିବନି ଭଗବାନଙ୍କ କୃପା ବିନା। ଆଚ୍ଛା, ଅଯୁକ୍ତ ବ୍ୟକ୍ତି ଯିଏ ଭଗବାନଙ୍କୁ ବାରମ୍ବାର ସେ ରିପିଟ୍ କରୁଛନ୍ତି, ଅନ୍ୟ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିଙ୍କର ଧରିଧରି ଯାଉଛନ୍ତି ଭଗବାନ, ବାରମ୍ବାର ଦ୍ୱିତୀୟ ଅଧ୍ୟାୟ ପ୍ରତିପାଦନ କରିଦେଲେ, ଭକ୍ତି ବିନା ତୁମେ କେବେ ସ୍ଥିରଚିତ୍ତ ହେଇପାରିବନି, ଇନ୍ଦ୍ର ସଂଯମ କରିପାରିବନି, ସୁଖ ପାଇପାରିବନି। ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକକୁ ଗଲେ, ଇନ୍ଦ୍ରିୟାଣା ହି ଚରତାଂ ଯଦ୍ମନୋ ଅନୁବିଧୀୟତେ ତଦସ୍ୟ ହରତି ପ୍ରଜ୍ଞା ବାୟୁନା ବିବାମ୍ବସି। ଯେପରି ଖୁବ୍ ପ୍ରବଳ ବେଗରେ ବହୁଥିବା ବାୟୁ ଜଳରେ ଥିବା ନାବିକକୁ ତଡ଼ି ନିଏ, ନାଭକୁ ତଡ଼ି ନିଏ, ଠିକ୍ ସେହିପରି ଗୋଟିଏ ମାତ୍ର ଇନ୍ଦ୍ରିୟ ସେଥିରେ ସଂଯୁକ୍ତ ହୋଇଥିବା ମନକୁ ବିଷୟ ଆଡ଼କୁ ଟାଣି ନେଇ ବ୍ୟକ୍ତିର ବୁଦ୍ଧି ବୃତ୍ତି ହରଣ କରିନିଏ। ଏଠି ଗୋଟିଏ ଇନ୍ଦ୍ରିୟ କଥା କହୁଛି, ସବୁ ଇନ୍ଦ୍ରିୟ କଥା କ'ଣ କହେ? ମାତଙ୍ଗ କୁରଙ୍ଗ ପତଙ୍ଗ ସେ କହିଲେ ନା ଚକ୍ରପାଦ ଲେଖିଲେ ସେ ଟୀକାରେ, ମଣିଷକୁ କ'ଣ ବୁଝେଇବ? ମଣିଷ ତ ମୂର୍ଖଟା। ଆରେ ଗୋଟିଏ ଗୋଟିଏରେ ଲୋକ ମରିଯାଉଛି, ହସ୍ତି ମରୁଛି କେବଳ ସ୍ପର୍ଶ ଇନ୍ଦ୍ରିୟରେ, ଆଉ ଯେଉଁ କ'ଣ ସେ କୀଟ ଗୁଡ଼ାକ ମରୁଛନ୍ତି କେବଳ ଆଲୋକ ରୂପ ଦେଖିକି ରୂପରେ, ହରିଣ ମରୁଛି ଶବ୍ଦରେ, ଆଉ ଶବ୍ଦ ସ୍ପର୍ଶ ରୂପ ରସ, ମତ୍ସ୍ୟ ଯାଉଛି ରସରେ ଗନ୍ଧରେ ଭ୍ରମର, ଏ ଗୋଟିଏ ଗୋଟିଏ ଦୋଷରେ ମରିଯାଉଛନ୍ତି। ମଣିଷ ପାଞ୍ଚଟା ଅଙ୍ଗ ଭୋଗିବା ପାଇଁ ଚାହୁଁଛି, ପଞ୍ଚ ଏବଂ ପଞ୍ଚ ପାଞ୍ଚଟା ଇନ୍ଦ୍ରିୟ ଦ୍ୱାରା ପାଞ୍ଚଟା ଜିନିଷ ଭୋଗିବା ପାଇଁ ଚାହୁଁଛି, ତାହେଲେ ମଣିଷ ବଞ୍ଚିବ? ସେ ମରି ମରିକି ରହିଛି, ଗୋଟିଏ ଇନ୍ଦ୍ରିୟର ଏତେ ଶକ୍ତି ରହିଛି, ତା ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ବଡ଼ ବଡ଼ ବିଦ୍ୱାନ ମାନେ କ'ଣ ପାଞ୍ଚଟା ଇନ୍ଦ୍ରିୟରେ କ'ଣ ଅମଳିଆ ଅସଞ୍ଜୟ ଥିଲେ ନା କ'ଣ? ଯେହେତୁ ଆମେ ଯାହାକୁ କହୁଛେ ମେନକାଙ୍କ ପାଲରେ ପଡ଼ିଲେ କ'ଣ ଦାନା ବିଶ୍ୱାମିତ୍ର, କ'ଣ ସେ କ'ଣ ମନ ଭିତରେ ସେ ମେନକାକୁ ରଖିଥିଲେ ନା କେଉଁ ନାରୀକି ରଖିଥିଲେ? ଖାଲି ଶବ୍ଦଟା ଶୁଣିଦେଲେ, ରୂପର ଧ୍ୱନି ଶୁଣିଦେଲେ, ଗୋଟେ ଶବ୍ଦ ଟାଣି ନେଇ ପଳେଇଲା। ଅଜାମିଳା ଦେଖୁନା, ରୂପଟା ଟାଣି ନେଇ ପଳେଇଲା। ଅଜାମିଳା କ'ଣ ରୂପଟା ଦେଖିଥିଲା ନା? ସ୍ତମ୍ଭେନ ଆତ୍ମନା ଆତ୍ମନମ ଯାବତ୍ ଶ୍ରୁତମ ଯାବତ୍ ବେଦମ ଯଥାଶ୍ରୁତମ ସାକୁ ସମାଧାନ ତୁ ମନ ମଦନ ବ୍ୟପିତମ। ସେ ସ୍ୱାମୀ ସ୍ତ୍ରୀଟା ଦୁଇ ଜଣ, ସେ ଦୁଷ୍ଟ ଶୂଦ୍ରଟା ସେ ବେଶକୁ ଆଲିଙ୍ଗନ କରୁଛି, ରୂପଟା ଖାଲି ରୂପରେ ଧର୍ଷିତ ହେଇଯିବ। ଇନ୍ଦ୍ରିୟ ଗୁଡ଼ାକ ସବୁ ଦର୍ଶ୍ୟ ଭଳିଆ ନା, ଗୋଟିଏ ଇନ୍ଦ୍ର ତ ଯଥେଷ୍ଟ। ଏବେ କହିଲେ ଯତ ଇନ୍ଦ୍ରିୟାଣାମ ହି ଚରତାମ ଯଦ ମନ ଅନୁବିଧିଏତେ, ପୁଣି ଗୋଟିଏ ଇନ୍ଦ୍ର କଥା କହିବେ। ଏଠି ଇନ୍ଦ୍ରିୟାଣ ବହୁତ ବଚନ ଲାଗିଛି, ଇନ୍ଦ୍ରମାନ ଟାଣି ପଳେଇବ ମନକୁ, ସେ କଥା କହିବେ। ଯତ ମନ ଅନୁବିଧିଏତେ, ମନ ଅନୁବିଧିଏତେ ଅନୁଗମନ କରେ, ଅନୁବିଧିଏତେ ମାନେ ଇନ୍ଦ୍ରିୟମାନଙ୍କର ଯୁଆଡ଼େ ଗଲେ ମନ ତାର ତାକୁ ଟାଣି ନେବ, ଇନ୍ଦ୍ରିୟ ତ ଲାଗିବନି ସେଠି ଆଉ ଟାଣି ଆଣ, ମନ ତାର ତ କହି ମୋ ସପୋର୍ଟ ମିଳିଗଲା ସେଠୁ। ସେ କଥା ପାଇଁ କହିଲେ ଆପଣଙ୍କୁ ସେଥିପାଇଁ ପ୍ରଥମ ଆରମ୍ଭ କଲେ, ଯଦି ସମସ୍ତ ଇନ୍ଦ୍ରିୟ ଭଗବତ ସେବାରେ ନ ଲାଗନ୍ତି ତାହେଲେ ଅବସ୍ଥା ବଡ଼ ବିପଜ୍ଜନକ ହେଇଉଠେ। ସବୁ ଇନ୍ଦ୍ରିୟ ଗୁଡ଼ା ଲାଗିବାକୁ ପଡ଼ିବ, କୌଣସି ଇନ୍ଦ୍ରିୟକୁ ତୁମେ ଏଇ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ କୌଣସି ଇନ୍ଦ୍ରିୟକୁ ତୁମେ କହିପାରିବନି ଗୋଟିଏ ମୁଁ କରିବି ଆଉ ଗୋଟେ କରିବିନି, ଅସୁବିଧାରେ ପଡ଼ିଯିବ। ତୁମେ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ମନକୁ ସଂଯମ କରିପାରିବନି, ଗୋଟିଏ ସବୁ ଇନ୍ଦ୍ରିୟରୁ ଗୋଟିଏ ଇନ୍ଦ୍ରିୟ ଦେଇ ଅଲଗା ଗୋଟେ ଚାଲିଗଲା ଗଲା, ଏ ବର୍ତ୍ତମାନ ଅସୁବିଧାରେ କ'ଣ ହେଇଛି? ଏ ଯେଉଁ ମୋବାଇଲ ଫୋଇଲ ବାହାରିଲା, ଏଠି ଏଡ଼ୁ ବଡ଼ା ଅଡ଼ୁ ହେଲା ନା, ତ ଭଲ ପ୍ରାକ୍ଟିସ୍ ସବୁ ରହିଛି, କିନ୍ତୁ ଗୋଟେ ଗୋଟେ ଇନ୍ଦ୍ରିୟ ଗୋଟେ ଗୋଟେ ଜାଗା ଲାଗିକି ରହିଛି। ସେ ସବୁ ଜପ କରିଦେବ, ସବୁ କରିଦେବ, ତା ସିରିଏଲ ଦେଖିବା ଛାଡ଼ିବନି, ତା ସବୁ କରିଦେବ, ସେ ୟୁଟ୍ୟୁବ ତାର ଖେଳିବା ଛାଡ଼ିବନି, ତାର ଗୋଟେ ଇନ୍ଦ୍ରିୟ ଲାଗିକି ରହିଛି, ତା ଶବ୍ଦରୁ ଗୋଟେ ଆକ୍ୱେଣ୍ଟେଡ୍ ହେଇଯାଇଛି, ରୂପରେ ଗୋଟେ ଆକ୍ୱେଣ୍ଟେଡ୍ ହେଇଯାଇଛି, ସ୍ପର୍ଶରେ ଗୋଟେ କିଏ ଆକ୍ୱେଣ୍ଟେଡ୍ ହେଇଗଲା, ସେଗୁଡ଼ାକ ସବୁ ଗୋଟିଏ ଇନ୍ଦ୍ରିୟ ତୁମକୁ ଖାଇଦେବ। ଆସିବ ଆଗକୁ କହିବେ, ଇନ୍ଦ୍ରାଣୀ ଚାରତାମ ଯଦ ମନ ଅନୁବିଧିଏତେ ତଦସ୍ୟ ହରତି ପ୍ରଜ୍ଞା ବାୟୁନା ବିବାମ ବସି ବସି ନା ହଁ ବାୟୁନା ତଦସ୍ୟ ହରତି ପ୍ରଜ୍ଞା ବାୟୁନା ବିବାମ ଇନ୍ଦ୍ରାଣୀ ଚରତାମ ତଦ ମନ ଅନୁବିଧି ମନ ପରେ ପଛରେ ଚାଲିଲା, ଆରେ ଇଏ ତ ଲାଗିଗଲା ବଢ଼ିଆ ହେଲା, ତାକୁ ଟାଣି ଆଣ, ଟାଣି ନେଇ ଆସୁଛି ଜୀବାତ୍ମକ, ଦେଖୁ ଦେଖୁ ତୁମେ ପାରିବନି ଆଉ। ତଦସ୍ୟ ହରତି ପ୍ରଜ୍ଞା, ଏଠି କହିଲେ ପ୍ରଜ୍ଞାକୁ ହରଣ କରିନିଛି କିନ୍ତୁ ଅଜାମିଳ ବହୁତ ଯାବଶ୍ରୁତମ ଯେତେ ଶୁଣିଥିଲା ଅଜାମିଳାରେ, ବେଶୀଟା ମୁଁ ବ୍ରାହ୍ମଣଟା, ସେ ଶୂଦ୍ରଟା, ମୁଁ ବିବାହ ହେଇଛି, ମୋ ସ୍ତ୍ରୀ ଅଛି, ତୁମେ କହିଲା କ'ଣ ଥିବ ନା କ'ଣ? ଇନ୍ଦ୍ରିୟ ଗୋଟେ ଲାଗିଗଲା ମାନେ ଟାଣି ପଳେଇବ, ଇନ୍ଦ୍ରିୟ ତ ତୁମର ସେ ତୁମେ ଗେଲ ହେଲେ ଚଳିବନି, ଇଏ ସାଧୁ ହେଇକି ବା ସାଧୁ ହେଇକି ଗୃହସ୍ଥ ତୁମେ ଗେଲ ହବ ସେଗୁଡ଼ା ହବନି, ସେ ତୁମେ ଟିକେ ଦେଖିବା କ'ଣ ହବ କ'ଣଟା ହବ, ମୋର କିଛି ହବନି, ତୁମେ କିଛି କରିପାରିବ। ଇନ୍ଦ୍ରିୟ ଇନ୍ଦ୍ରିୟ ତା ଧର୍ମ ବସ୍ତୁ ଧର୍ମଟା ସବୁବେଳେ ବସ୍ତୁ ସହିତ ରହିଛି, ବସ୍ତୁଧର୍ମଟା ବସ୍ତୁ ସହିତ ରହିଛି, ତାର ଅଲଗା ହେଇପାରିବନି। ଇନ୍ଦ୍ରିୟମାନଙ୍କର କାମ ହେଲା ଜିନିଷ ଦେଖିଲା ମାନେ ଭାଇପଡ଼େ, ତାର କାମ ହେଲା ସେ, ତୁମେ କ'ଣଟା କରିବ? ତୁମେ କେତେ ସଞ୍ଜୟ ପୁରୁଷ ହେଇଥାଉ, ଭଗବାନ ତ ଡାଇରେକ୍ଟ ସବୁ କାଟି ଦେଉଛନ୍ତି ଆଉ। ଆଉ ତୁମେ କହିବ ବଞ୍ଚିବି କିନ୍ତୁ ସବୁଆଡ଼େ ତ ବିଷୟ ଅଛି, ନହେଲେ ଏଇଟା କେଉଁଠି ନାହିଁ ନା କ'ଣ, ଭୋଜନ କେଉଁଠି ନାହିଁ ନା, ଭଲ ଖାଇବା ଜିନିଷ ପତ୍ର ନାହିଁ, ସବୁଆଡ଼େ ସବୁ ଅଛି, କରିବ କ'ଣ? ଅସଞ୍ଚିତ ବ୍ୟକ୍ତି ପାଇଁ ସେ ପଞ୍ଚମଶ ଭାଗବତରେ ପିରିବତ ଚରିତ୍ର ବୋଧେ ଅଛନ୍ତି, ସେ ଶ୍ଳୋକ ଅଛନ୍ତି, ଯିଏ ଇନ୍ଦ୍ର ସଂଯମ କରିନି ସେ ବଣକୁ ଗଲେ ବି ତାର କିଛି ଲାଭ ହବ, ସେ ବଣକୁ ଗଲେ କ'ଣ ହବ, ତା ତ ଇନ୍ଦ୍ର ସଂଯମ ତା ନାହିଁ, ଆଉ ସେ ବଣ ତା ପାଇଁ ବି ସନ୍ତା, ଆଉ ଯିଏ ଇନ୍ଦ୍ର ସଂଯମ କରି ସେ ଗୃହରେ ରହିଲେ ବି କିଛି ତାର ଅସୁବିଧା, ଇନ୍ଦ୍ର ସଂଯମ ଉପରେ କଥାଗୁଡ଼ା ପଡ଼ିଛି, ଆଉ ଇନ୍ଦ୍ର ତ ଆର୍ଟିଫିସିଆଲି କୃତ୍ରିମ ଭାବରେ ତେବେ କେବେ ଇନ୍ଦ୍ରକୁ ସଂଯମ କରିପାରିବ ନାହିଁ ଭକ୍ତି ବିନା, ଏଇଟା କିଛି ସମୟ ପାଇଁ ଗୋଟେ ତୁମକୁ ଦେଖ ଡିପ୍ରେସ୍ କରିକି ତୁମେ ରଖୁଛ, ସରପ୍ରେସ୍ କରିକି ରଖୁଛ, ତା ଗୋଟେ ଚାକିରିକି ତୁମେ ରଖିବ, ଆଉ ଇନ୍ଦ୍ରମାନଙ୍କ ସ୍ୱଭାବ ସେ ଅନାଦିକାଳୁ ସେ ଭୋଗି ଭୋଗି ଆସୁଛନ୍ତି, ତୁମେ ତ କ'ଣଟା କରିବ, ତାଙ୍କୁ ଏଇ ଭକ୍ତିରେ ଲାଗି ଲାଗି ପ୍ରଭୁ ସ୍ୱୀକୃତି କିଛି ଅର୍ଜନ କରି ଭଗବାନଙ୍କୁ ପ୍ରାର୍ଥନା କରି 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 ଯେତେବେଳେ ଟିକେ ରସ ମିଳିଲା ସେଗୁଡ଼ାକ ସବୁ ଯିବ, ନହେଲେ ଏଇ ଯିବନି, ପ୍ରେମ ପ୍ରାପ୍ତି ନହେଲେ କାମନାଟା ଯିବନି, ଏଇଟା ରହିବ ସୁଖ ଭାବରେ ରହୁ, ଯାହା ପ୍ରଭୁ ଯେମିତି କୁହନ୍ତି ସେଇଟା ହେଉଛି ଗୋଟେ ପ୍ରଡକ୍ଟ ଗୋଟେ ରହିବ ତୁମର, ଆଉ ତୁମର ସ୍ତ୍ରୀ ରହୁ ନା ସ୍ତ୍ରୀର ପ୍ରଡକ୍ଟ ରହୁ, ତାପରେ ତୁମର ଆଟାଚମେଣ୍ଟ ରହିବ ସବୁବେଳେ ସବୁବେଳେ, ସ୍ତ୍ରୀ ପ୍ରତି ଆସକ୍ତି ରହିବ ନା ସ୍ତ୍ରୀର ପ୍ରଡକ୍ଟ, ସ୍ତ୍ରୀର ପ୍ରଡକ୍ଟ ହେଲା ପିଲା, ତୁମେ ରହିବ ଗୋଟେ ଆଉ ତୁମେ କ'ଣ କାଟିଦେବ ନା କ'ଣ, ଆମେ ଆମେ ସାଧୁଙ୍କ କଥା ମାନିବୁ ନା, ଆଉ ଆମ ସମ୍ପ୍ରଦାୟରେ ବହୁତ ପ୍ରଭୁପାଦ ଏତେ ଶୁଭ ଶୁଭ କଥା ଗୁଡ଼ା କହିଛନ୍ତି ସବୁ, ଆରେ ଯାହା ବି ଟିକେ ଶୁଣିବାକୁ ମିଳୁଛି, ଆଜି ଗୋଟେ କଥା କହୁଥିଲେ ଏତେ ବଢ଼ିଆ ବାଡ଼ିକି ସେ କହୁଛନ୍ତି ମାନେ ବିଜ୍ଞାନ ପୁରା, ଯେତିକି ଟିକା ଟିପା ଟିକା ଟିପଣ ଲେଖିଛନ୍ତି କିନ୍ତୁ ସେ କନ୍ଭିନ୍ସମେଣ୍ଟ ସେ ଯେମିତି କହୁଛନ୍ତି ଗୋଟେ ବୈଜ୍ଞାନିକ ଭିତ୍ତିରେ, ସେ ଯେଉଁ ମାଗିଆ କଥାରେ କହୁଛନ୍ତି ଯେ ଅଲଗା ସମ୍ପ୍ରଦାୟ ଗୌଡ଼ ସମ୍ପ୍ରଦାୟରେ କ'ଣ ଆମର ସିଗ୍ନିଫିକାନ୍ସ, ଆମର କ'ଣ ମହିମାଟା ରହିଛି, ଅନ୍ୟମାନେ ସମସ୍ତେ କୃଷ୍ଣଙ୍କୁ ବାପା ବୋଲି ପିତା ବୋଲି ମାନୁଛନ୍ତି, ସମସ୍ତେ ପିତା ନା ଜଗତର ପିତା ସିଏ, ଆଉ ଆମର ସେଇଟା ନୁହେଁ, ଆମେ ପୁତ୍ର ବୋଲି ମାନୁଛୁ, ପିତା ବୋଲି ମାଗିଲେ, ପିତା ବୋଲି ମାନିଲେ ମାଗିବାକୁ ପଡ଼ିବ, ପୁତ୍ର ବୋଲି ମାଗିଲେ ଦେବାକୁ ପଡ଼ିବ, ଯୁକ୍ତି ମାନେ ଅଦ୍ଭୁତ ପୁରା, ଆମ ସମ୍ପ୍ରଦାୟ ସେ ଯେଉଁ ମାଗୁଛନ୍ତି ଚର୍ଚ୍ଚକୁ ଯାଇଛନ୍ତି, ସବୁ ଧର୍ମର ଲୋକ ଗୋଟେ ମାଗୁଛନ୍ତି, ଆମେ ମାଗିବୁ ନୁହଁ, କାହିଁକି ମାଗୁଛନ୍ତି ନା କୃଷ୍ଣ ହେଉଛନ୍ତି ଫାଦର, ଫାଦର ଆମକୁ ଦିଅ, ଫାଦର ତୁମେ ଫାଦର କୃଷ୍ଣଙ୍କୁ ଫାଦର କରିନି, ଫାଦର କଲେ ମାଗିବ, ତୁମେ ସନ୍ କରିଦିଅ, ସନ୍ କଲେ ଦେବ, ଆମ ସମ୍ପ୍ରଦାୟରେ ଆମେ କୃଷ୍ଣଙ୍କୁ ସନ୍ କରିବା ପାଇଁ ଚାହୁଁଛୁ, ଆମର ପୁତ୍ର ଆମ ସଖା ଆମେ ଦେବୁ ନା ମାଗିବୁ ଗୋଟେ କ'ଣ, ଭଗବାନଙ୍କୁ ବିକଳ ହେଇକି ମାଗିବା ଇଏ କରିବା ସିଏ କରିବା, ଇଏ ସବୁ କେତେ କଥା ବାହାରୁଛି, ଏଗୁଡ଼ା ଯେଉଁଟା ମୋତେ ଦେଖିଲା ମୋ ମୁଣ୍ଡ ବିନ୍ଧୁଛି, କହିଦେବେ ମୁଁ ତ ଖୋଲି କହୁଥିଲେ କ'ଣ କେତେ ସଂଯମ କରି କଥାବାର୍ତ୍ତା କରିବ, ମୁଁ ତ ଖୋଲା ଲୋକ ମୁଁ ପୁରା ଷ୍ଟ୍ରେଟ୍ କହିଦେବି, ଏହା କରିବ ଏତେ ଏତେ ଦୀପ ଜାଳିବ ଏତେ, ଏଗୁଡ଼ା ସବୁ ଆମର ନାହିଁ, ଆମେ କାହିଁକି ଏଗୁଡ଼ା କରିବୁ, ଆମ ପ୍ରଭୁ ପ୍ରଭୁ କାହିଁକି ବଦର କରୁଛୁ, କୃଷ୍ଣ ମୋ ବିପଦ ନିଅ ମୋ ବିପଦ ନିଅ, ମୋତେ ଏଟା କର ସେଟା କର, ମୋର ଅସୁବିଧା ପଡ଼ିଗଲା, ନାହିଁ ତାକେ ଦରକାର ନାହିଁ, ଆମେ ହରିନାମ କରୁଛେ ନାମ କରୁଛେ, ପ୍ରଭୁ ଜାଣୁନାହାନ୍ତି ଆମ ଅନ୍ତର ଭିତରେ ନାହାନ୍ତି, ସେ ନାମ ହିଁ କରିବା, ଏତେ କାକୁତି ବିଗତ ତାକୁ ଡିଷ୍ଟର୍ବ କରିବା ସବୁ, ଏମିତି କର ସେମିତି କର ୟା କର ତା କର, ସେ କ'ଣ ଦରକାର ତାଙ୍କୁ ଏତେ ପ୍ରାର୍ଥନା କରିବା, ସେ ଜାଣୁନାହାନ୍ତି, ଆମେ ତାଙ୍କୁ ପୁତ୍ର କରିବା, ପିତା ବୋଲି କାହିଁ ତାକୁ ତାଙ୍କୁ ବଡ଼ ବଡ଼ ପୋଷ୍ଟ ଦେଇକି ତାଙ୍କ ଖାଲି ମାଗିବ, ମୋ ବିପଦ ନିଅ ମୋଟା ଆନିବ କର ସେ ସେମିତି କର, ସେ ଆର୍ତୀ ପ୍ରଭୁପଦ କହୁଛନ୍ତି, ଆର୍ତୀ ଅର୍ଥାର୍ଥ ଗୁଡ଼ା 99% ପ୍ରଭୁପଦ କହୁଛନ୍ତି, କଳି ଯୁଗରେ ସବୁ ଆର୍ତୀ ଅର୍ଥାର୍ଥୀ, ଇଏ ଦୁଃଖରେ ପଡ଼ିକି ଆସୁଛନ୍ତି କାରଣ ଅର୍ଥାର୍ଥୀ ପଇସା ପତ୍ର କିଛି ଅଭାବ ସବୁ ଆସୁଛି, କିନ୍ତୁ ଆର୍ତୀ ଅର୍ଥାର୍ଥୀ ଭାଗ୍ୟବାନ, କିନ୍ତୁ ତା ଅର୍ଥ ଆମେ ଯେଉଁ ଆର୍ତୀ ଅର୍ଥାର୍ଥୀ ସ୍ତରରେ ରହିବା, ଆମେ ଗୌଡ଼ ସମ୍ପ୍ରଦାୟକୁ ଆସିଥିଲେ ନା ସବୁବେଳେ ମନେ ରଖ, ଆମ ସମ୍ପ୍ରଦାୟର ଲକ୍ଷ୍ୟ ରହିଲା କୃଷ୍ଣଙ୍କୁ କେମିତି ଭଲ ପାଇବା, କୃଷ୍ଣ ସହିତ ଯୁକ୍ତ ହେବା, ତାଙ୍କୁ ଭଲ ପାଇବାର ଅଛି, ଯେ ଭଲ ପାଇବା ମାଗିବ ଗୋଟେ କ'ଣ, ଭଲ ପାଇବା ଲୋକ ଦିଏ, ଭଲ ପାଇକି ଯିଏ ମାଗେ ସେଠି ଭଲ ପାଇବା ନାହିଁ, ଏଗୁଡ଼ା କ'ଣ ଭଲ ପାଇବା ଅଛି, ଯେଉଁ ସ୍ୱାମୀ ସ୍ତ୍ରୀର ଆଜିକାଲି ଭଲ ପାଇବା ଅଛି, ଏଗୁଡ଼ା ଯେତେ କହିଲେ ମୁଁ ମାନିନେବି, ଏଇଟା ନାହିଁ ସେଇଟା ଆଣ ଏଇଟା ଆଣ ସେଇଟା ଆଣ, କିନ୍ତୁ କି ଭଲ ପାଉଛ ରେ ସ୍ୱାମୀଟା, ଦେଖ କି ଅସୁବିଧା ଅଛି କ'ଣ ଅଛି, ଯାହା ଦେବେ ତୁମେ ସେମିତି ଖୁସିରେ ରହିବ, ଯିଏ ଭଲ ପାଏ ସେ ସବୁବେଳେ ଦେଇ ଶିଖେ, ଭକ୍ତ ଭଗବାନ ଭଲ ପାଇବ ସେ ସବୁ ଦେଇଦେବ, ଜୀବନଟା ବି ଦେଇଦେବ, ଆଉ ଭଲ ପାଇବାଟା ଜଗତର ଲୋକଟା କ୍ୟାଲସ ଗୁଡ଼ାକ ବୋଗସ ଗୁଡ଼ାକ ବୋକା ଗୁଡ଼ା ଏକ ନମ୍ବର, ମୋତେ ଭଲ ପାଉଛୁ, ଯଦି ଭଲ ପାଉଛ ତ ଶୋଷି ନେଇଗଲାଣି, ସେ ଭଲ ପାଉଛୁ କ'ଣ, କାନ୍ଦରେ ହାତ ପକେଇ ତାର ମାଗିଦେବୁ ଯେ ମୋର ଏଟା ଆଣିଲ ମୁଁ ସେଟା ଆଣିଲ, ଏଇ ଯେଉଁ ଟୋକା ଗୁଡ଼ା ସବୁ ଭୁବନେଶ୍ୱର ରହୁଛନ୍ତି ତାଙ୍କୁ ସବୁ ସବୁ ଦେଖୁଛୁ ନା ତାଙ୍କୁ ସବୁ ତାଙ୍କ ଇଏ, ହଁ ମୁଁ ସେ ଯିଏ ଭଲ ପାଉଛି, ଯିଏ ଭଲ ପାଉଛି ତ ମୋବାଇଲ କାର୍ଡ଼ ପକେଇ ପକେଇ ତ ବାପ ପଇସା ସରିଲାଣି, ତୁ ଭଲ ପାଉଛି ସେ ତ ଭଲ ପାଉଛି ନା, ଆଉ ଗଧ ମୂର୍ଖ ଗୁଡ଼ା ତୁମଟା ଜୁଟିଛ, ତୁମେ ଭଲ ପାଇବାର ସିମ୍ପଟମ୍ସ ଗୁଡ଼ା ଜାଣିନ, ଏ ଭଲ ପାଉଛନ୍ତି ଦେଖିବ ନା ମା କେମିତି ଭଲ ପାଉଛି, ସେ ଖାଇବନି ତା ଭାଗ ଦେଇଦେବ, ଭଲ ପାଇବା ଲୋକ ଦେଇ ଶିଖିଛି, ଭଲ ପାଇବା ଲୋକ ନେଇ ଶିଖିନି କେବେ। ନେବାର ତାକୁ କଷ୍ଟ ହୁଏ। କୃଷ୍ଣ ତୁମେ ଭଲ ପାଇଲେ, ତୁମେ ଯାହା ଦେବ ନା କୃଷ୍ଣ କଷ୍ଟ ଲାଗିଲେ, ତୁମେ ସେ ଋଣୀ ହେଇଯାନ୍ତି। ତୁମେ ଦେଉଛ ନା ତାକୁ, ମାଗୁନ କିଛି ଖାଲି ଦେଉଛ, ସେ ଋଣୀ ମନେ କରନ୍ତି, କ'ଣ ଏ ଲୋକଟା ମୋ ପାଇଁ ସବୁ କରୁଛି, କିଛି ବି ଚାହୁଁନି, କିଛି କିଛି ବି ଗୋଟେ ଦିନେ ଦିନେ ବି କେବେ କିଛି କହିଲାନି। ଜଣେ ତୁମକୁ ଖାଲି ଡେଲି ଖାଇବା ପିଇବାକୁ ଦେବ, କିଛି କହିବ, ତୁମେ କିଛି ମାଗିବନି, ସେ କ'ଣ ହବ? ସେ ତ ହୃଦୟ ବିଗଳିତ, କ'ଣ ଲୋକଟା ଖାଲି ମୋତେ ଦେଉଛି କିଛି କରୁନି। ଭଗବାନ ସେଭଳି ନା, ଭଗବାନଙ୍କ ଆମ ଆମ ସମ୍ପ୍ରଦାୟରେ ଶିକ୍ଷାଟା ସେ ପ୍ରବୋଧ କହୁଛନ୍ତି, ଆମେ କୃଷ୍ଣ ପିତା ବୋଲି ମାନିବୁନି। ମାନେ ପ୍ରବୋଧ ଏଟା ଲଜିକାଲ, ଆମେ ଯେ ପିତା ତାହା ନୁହନ୍ତି ତାହା ନୁହେଁ, ପ୍ରବୋଧ ତାଙ୍କୁ ମାନେ କେତେ ଅଲଗା ସମ୍ପ୍ରଦାୟକୁ ଆମ ସମ୍ପ୍ରଦାୟକୁ ଡିସ୍କ୍ରିମିନେଟ୍ କରୁଛନ୍ତି, ପାର୍ଥକ୍ୟ କରୁଛନ୍ତି। ଅଲଗା ସମ୍ପ୍ରଦାୟରେ ଅଲଗା ଧର୍ମରେ ସମସ୍ତେ ମାଗୁଛନ୍ତି, ଚର୍ଚ୍ଚକୁ ଯାଉଛନ୍ତି ମାଗୁଛନ୍ତି, ମସ୍କୁ ଯାଉଛନ୍ତି ମାଗୁଛନ୍ତି, ଟେମ୍ପଲ୍କୁ ଯାଉଛନ୍ତି ମାଗୁଛନ୍ତି। ଏଟା ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କଥା ନୁହେଁ, ପ୍ରବୋଧ କହୁଛନ୍ତି, ସମସ୍ତେ ମାଗୁଛନ୍ତି। କାହିଁକି ସେ ଭାବୁଛନ୍ତି କୃଷ୍ଣ ହେଉଛନ୍ତି ପିତା, ନା ଆମର ପୁତ୍ର, ଆମର ପୁଅ, ଆମେ ଦବୁ, ଆମେ ସେ କୃଷ୍ଣଙ୍କୁ ଦବୁ। ଗୋଟିଏ ଇନ୍ଦ୍ରିୟ କଥା ନାହିଁ, ଗୋଟିଏ ଇନ୍ଦ୍ରିୟ ଦ୍ୱାରା ସେବା କଲେ ହବନି, ସବୁ ଇନ୍ଦ୍ରିୟ, ଏଇ କଥା ପ୍ରବୋଧ ସେ ଭାବରେ ରଖୁଛନ୍ତି। ଗୋଟିଏ ଇନ୍ଦ୍ରିୟ ନାହିଁ, ସେଥିପାଇଁ ସବୁ ଇନ୍ଦ୍ରିୟଟା ଆମର ଲାଗୁଛି ନା। ଆଉ ବିଶେଷ କରି କଳି ଯୁଗରେ ଇଏ ଠକ ଧନ୍ଦା ଗୁଡ଼ାକ ତୁମେ ସବୁ କରନି, ହଁ ବସି ଜପ କରି, ତୁ କ'ଣଟା ଜପ କରିବୁ? ଜପ କରିବୁ ଯଦି ଖାଇବାଟା ବନ୍ଦ କରୁ, ତ ଜପ କରିବି ମୋତେ କହିବାନି। ଯିଏ 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 300,000 ମାଳ କହିବ ମୁଁ ଜପ କରିବି, ସେ ଶୁଖିଲା ରୁଟି ଖଣ୍ଡେ ଖାଇବ, ତାର ମୁଁ ଆଣିବି ସେ ଜପ କରୁଛୁ। ତଡ଼ି ଦେଉଛ ଭୋଜନକୁ, ଆଉ ତୁମେ ଜପ କରିବ, କି ଜପ କରିବ? ଭୋଜନ ଭୋଜନ କ'ଣ ନା ମୁଁ ଜାଣିନି ନା କ'ଣ? ମୁଁ ସିଦ୍ଧାନ୍ତରେ ଦେଖିବି ନା, ଯେଉଁମାନେ ଦେଖିଲ, ଯେଉଁମାନଙ୍କ ଦେଖ ଯେଉଁମାନେ ଜପ କରୁଥିଲେ, ସେମାନେ କ'ଣ ଭୋଜନ କରୁଥିଲେ? ଦେଖ ସନାତନ ପ୍ରବାଦ ତ ପୁରା ସିଧା କହୁଛନ୍ତି, କ'ଣ କହୁଛନ୍ତି, ମାନେ ଗୋଟେ ଦିନ ଛାଡ଼ି ଗୋଟେ ଦିନ ରଘୁନାଥ ଖାଉଥିଲେ ମାଠାଟିକି ଘୋଳ ଦହିଟି, ସେ ଛାଡ଼ି ଗୋଟେ ଦିନ ଛାଡ଼ି ଗୋଟେ ଦିନ ଦେଖ ସେମାନେ କ'ଣ ଖାଉଥିଲେ, ଭୋଜନ କରୁଥିଲେ। ଆଉ ଥାଳିରୁ ଟିକେ କମିବନି, ଆମେ ଭୋଜନ କରିବୁ, ଭୋଜନ କ'ଣଟା କରିବ, କି ଭୋଜନଟା କରିବ, ତୁମେ ମୋତେ ପାଠ ପଢ଼ାଉଛୁ, ସେଥିପାଇଁ ଯେମିତି ଖାଉଛ ଭୀମସେନ ଭଳିଆ ଖାଉଛ, ଭୀମସେନ ଭଳିଆ କାମ କର, ତୁମ ପାଇଁ ସେଇଟା ଦରକାର, ତୁମ କର୍ମାଧିକାରୀ ଗୁଡ଼ାକ କୃଷ୍ଣ ପାଇଁ କର୍ମ କର, କେଉଁ ଭୋଜନ କରିବ? ଖାଇବା ବନ୍ଦ କରିଦେଲେ କେଉଁ ଭୋଜନ କରିପାରିବି? ଅର୍ଣ୍ଣଗତ ପ୍ରାଣ ତୁମର, ସେଥିପାଇଁ ଆଚାର୍ଯ୍ୟ ମାନେ ଜାଣିଛନ୍ତି, ଭାଇ ଯାହା ଭୀମସେନ ଭଳିଆ ଖାଉଛୁ ଖା, ବର କାନ୍ଧର ଗଦା ପକେଇ ଚା, ମାଡ଼ ପିଟି ଦେଲେ ହବ, ତୁ କାମ କର, ସବୁ କର୍ମାଧିକାରୀ ଆଉ। କୃଷ୍ଣ ପାଇଁ କର୍ମ କର, ଯଦି ସୁକୃତି କିଛି ମିଳିବ, ମନ ଇନ୍ଦ୍ର ଗୁଡ଼ିକ ଟିକେ ଲାଗିଯିବ, ପାଇବ। ଯେତେ ତୁମେ ଶିଖେଇଲେ କ'ଣ, ମୁଁ ଆଉ ବୃନ୍ଦାବନ କତୁରୁ ଯାଇକି ସବୁ ସବୁ ଫିଷ୍ଟି ଅନେଇ ଦେଇକି କହିଦେବି ଏଠି କ'ଣ ହେଉଛି, ମୋତେ କ'ଣଟା ତୁମେ ଶିଖେଇବ? ଆମେ ଛାଟ ଘର ଛୁଆ, ଆମ ଭାଟ ଘର ଛୁଆ ହେଇଛୁ, ଆମକୁ ଶିଖେଇବ? ଆମ ଗୁରୁଙ୍କୁ ତ ଛାଟ ଖାଇଛୁ, ଆମେ କ'ଣଟା ଶିଖେଇବ? ଭୋଜି କେଉଁଠୁ ଭାତର ମୁଁ ଦେଖିକି ଜାଣିଦେବି ଏଠି କ'ଣ ଭଜନ ହେଉଛି, ଆମେ କ'ଣଟା ଶିଖେଇବ? ଏ ଭୋଜନ ଜାଗାରେ ଗୁଡ଼ା କ'ଣ ଅଛି? ଆଉ ଭୋଜନ ଯେଉଁ ତାଣ୍ଡବ ନୃତ୍ୟ ଚାଲିଛି, ସେଠି ଭୋଜନ ଆଉ କ'ଣ ଅଛି? ଭୋଜନ ତାଣ୍ଡବ ନୃତ୍ୟ, ଏ ନଚା ନାଚ ଗୀତ ସବୁ ସରିବ, ତାପରେ ବାସ୍ ଇଏ ନାଚ ସାର, ସେଠି ନାଚ ଆରମ୍ଭ ହବ। ଇଏ ମୋତେ କ'ଣ ପାଠ ପଢୁଛୁ ଭାଇ? ତୁମର ଅଧିକାରଟା ସେତିକି, ଆଚାର୍ଯ୍ୟ ମାନେ ଜାଣିଛନ୍ତି, କୁଆଡ଼େ ହେଲେ ରହିପାରିବନି। କିନ୍ତୁ ଲକ୍ଷ୍ୟ କର, ଏଇଟା ଜୀବନର ଲକ୍ଷ୍ୟ ନୁହେଁ, ଏଇଟା ଲକ୍ଷ୍ୟ ନୁହେଁ। ପ୍ରବାଦ ବହୁତ ସରଳରେ ବି କହୁଛନ୍ତି, ଆମର କିଛି ନାହିଁ, ସିମ୍ପଲ ପ୍ରସାଦ ନେବା, ଚାଣ୍ଟିଂ କରିବା, ସେଇଟା ଭଲ, ତୁମେ ଭୋଜନ କର, କିଛି ଅସୁବିଧା ନାହିଁ, ସେତିକି ନୃତ୍ୟ କୀର୍ତ୍ତନ କର, ଭଗବାନଙ୍କର ଭୋଜନ କର, ପ୍ରେମରେ ଡାକ। ଏମିତି ନାହିଁ ଯେ ମହାପ୍ରଭୁ ଶୁଖିଲାର ଖାଉଥିଲେ, ନାଇଁ। ସେ ରାଜା ଯେତେବେଳେ ପଚାରୁଛନ୍ତି ପ୍ରତାପରୁଦ୍ର, କେମିତିଆ କଥା ଇଏ, ଏମାନେ ସବୁ ଆସିଲେ ଚୈତନ୍ୟ ଜଗନ୍ନାଥଙ୍କୁ ଦର୍ଶନ ନ କରି ମହାପ୍ରଭୁ କତିକି ପଳେଇଗଲେ? ସବୁ ଭକ୍ତ ଆସୁଛନ୍ତି, ସେଟା ମହାପ୍ରଭୁ କତିକି ପଳଉଛି, ଏଇଟା ଏଇଟା କେମିତିଆ କଥା? ରାଜା ନୂଆ ନୂଆ ଆସିଛନ୍ତି ନା, ତାଙ୍କୁ ବୁଝାଉଛନ୍ତି, ନାଇଁ ନାଇଁ ପ୍ରେମ ଯେଉଁଠି ଅଛି, ପ୍ରେମର ତ କଥା ମନ, ସେ ତା ତ ଟାଣି ପଳେଇଯାଉଛି, ଆଉ ସେ କ'ଣ କରିବ? ଏଠି ଏଠି ବିଧି ଲାଗିବନି। କହିଲେ ହେଲା ହେଲା, ଯାହା ହେଲା ହେଲା, ତୀର୍ଥକୁ ଆସିଲେ ଉପବାସ କରିବ। ତୀର୍ଥ ପ୍ରଥମ ଦିନ ଯାଇକି ଧ୍ରୁବମାରେ ପ୍ରଥମେ ପଚାରିଲେ ବୃନ୍ଦାବନ, ସେ ଉପବାସ କଲେ ନା, ଆଉ ଉପବାସ କରିବ ଆଉ, ଆଇ ତ କଳିଯୁଗ ଏଇଟା ହବନି। ତୁମେ ତ ଟ୍ରେନ୍ରେ ଖାଇନଥିବ, ତୁମେ ପହଞ୍ଚୁ ପହଞ୍ଚୁ କେମିତି ଅଛି ରେ, ଅର୍ଣ୍ଣ ଫର୍ଣ୍ଣ କରିଦେବ, ଆଗରୁ ଫୋନ୍ ମାରି ଦେଇଦିଏ, ବାଟ ସାରା ସେ କାନପୁରରେ ଖାଇବା, ସେ ଟାଟାରେ ଖାଇବା, ସବୁ ଖାଇକି ଖାଇକି ଖାଇ ଯାଇଥିବ, ପୁଣି ସେଠି ଯାଇକି ଅର୍ଡ଼ର ଆଗରୁ ରହିଥିବ, ଦେବ କଳିଯୁଗଟା ହବନି, ହବନି। ଆଚାର୍ଯ୍ୟ ମାନେ ପ୍ରଭୁପାତ ମାନେ ସେ ଯୁଗାଚାର୍ଯ୍ୟ ନା, ଜାଣିକି କହିଛନ୍ତି। କିନ୍ତୁ ଭାଇ କହିଛନ୍ତି, ତୁମେ ଯାହା କରୁଛ କର, କିନ୍ତୁ ଚାଣ୍ଡ ହରେ କୃଷ୍ଣ, ଭୋଜନଟା ତୁମେ ନେଇନିଅ, ତୁମେ କମ ଘାଣ୍ଟ ତୁମେ କେବେ କମେଇ ପାରିବନି, ନାମଟା କର, ସେବାଟା କର। ସେ ସେଠୁ ପଚାରୁଛନ୍ତି, ତୀର୍ଥକୁ ଆସିଲେ ସେଠି ଟିକେ କ'ଣ ଉପବାସ କରିବା କଥା, ବ୍ରତବିଧି କରିବା କଥା, ଆସୁ ଆସୁ କ'ଣ ମହାପ୍ରସାଦ ଭୋଜନ କରିବା ପାଇଁ ଗଲେନି? ସେଠି ସେ କହୁଛନ୍ତି, ମୁଁ ଏ କଥାରେ ମହାପ୍ରଭୁ ଯେମିତି କହୁନଥିଲେ ଭୋଜନ କରେ ନା, ଯେ ମହାପ୍ରଭୁ ଭୋଜନ କରୁନଥିଲେ ତା ନୁହେଁ, ଭୋଗ ଭାବନା ରଖିକି ଯଦି ଆମ ଜୀବନଟାକୁ ସବୁବେଳେ ଚଳେଇବା ସେଟା ହବନି, ପ୍ରସାଦ ଜ୍ଞାନ ହବନି ନା ଆମର, ପ୍ରସାଦ ଜ୍ଞାନ ହବନି ଶରୀରଟା ଖରାପ କରିଦେଉଛନ୍ତି ମତେ ବେଶୀ, ଏଇଟା ତ ବେଶୀ ଦୁଃଖ ଲାଗୁଛି, ଆମେ ଏଇଟା ସବୁ ନିଜେ ଭୋଗିଛୁ, ପ୍ରସାଦ ଜ୍ଞାନ ତୁମେ କରୁନ, ଶରୀରଟାକୁ ତୁମେ ପୁଷ୍ଟି କରୁନ, ବର୍ତ୍ତମାନ ଶରୀରଟାକୁ ଭକ୍ତ ଶରୀର ତୁମେ ଶରୀର ଭୋଜନଟାକୁ ତୁମେ ସଂଯମ ନ କରିବ ତ ନଷ୍ଟ କରିଦେଲ ନା ଶରୀରଟାକୁ, ଶରୀର ନଷ୍ଟ କରିଦେଲେ ତୁମ ମନଟା ସେ ଶରୀର ଦେହରେ ରହିବ ଆଉ ଭକ୍ତିରେ ରହିବ ନା କ'ଣ, କେବେ ରହିବନି, ତୁମ ମନ ସେଇଠି ଟାଣି ହେଇଯିବ। ସିଏ ପଚାରୁଛନ୍ତି ରାଜା କେମିତି କଥା, ଇଏ ଉପବାସ କଲେଣି କିଛି କଲେଣି କ'ଣ ଭୋଜନ କରିବାକୁ ଗଲେଣି, କହିଲେ ନାଇଁ ନାଇଁ ମହାପ୍ରଭୁର ଆଜ୍ଞା ହେଉଛି ତୁମେ ପ୍ରସାଦ ପାଅ, ଆଗେ ମହାପ୍ରଭୁ ସାଙ୍ଗେ ଡାକିଲେ ଆସ ପ୍ରସାଦ ପାଅ, ଦେଖ ପ୍ରସାଦ ପାଇଲା ବେଳକୁ ହରିବୋଲ, ସେ ପ୍ରସାଦ ପାଇଲା ହରିବୋଲ ପକେଇ ପ୍ରାଣ, ତାପରେ ପ୍ରସାଦ ସରିଲା ବେଳକୁ କ୍ଲାସ ଓଙ୍ଗନମ ଭାଗବତ ବାସୁଦେବ ବେଳକୁ, ସେ କିଏ ଜଣେ ପ୍ରଭୁ କୁହନ୍ତୁ, ଓଙ୍ଗନମ ଭାଗବତ ବାସୁଦେବ ବେଳକୁ କ୍ଲାସ ଖାଲି ମହାପ୍ରସାଦ ଗୋବିନ୍ଦ ବେଳକୁ ହଲଫୁଲ, ଓଙ୍ଗନମ ବାସୁଦେବ ଓଙ୍ଗନମ ଭଗବତ ବାସୁଦେବ ଜୟରାମାତା ଜୟରାଧା ମାତା ବେଳେ ଥିବେ ଅଧା, ତାପରେ ଓଙ୍ଗନମ ବାସୁଦେବ ବେଳକୁ ହଲ ସରିଲା, ଜୟ ପ୍ରଭୁପାଦ କରିବା ବେଳକୁ ଆଉ କିଏ ନଥିବେ, ସେଣେ ମହାପ୍ରସାଦ ଗୋବିନ୍ଦ ବେଳକୁ ହଲଫୁଲ, କିରେ ପ୍ରଭୁ ସେଟା ଶିଖେଇ ନାହାନ୍ତି, ତୁମେ ମହାପ୍ରସାଦ ଗୋବିନ୍ଦ ବେଳକୁ ଫୁଲ, ଚାଣ୍ଡିକ ବେଳକୁ ବି ଫୁଲ, ହିଅରିଂ ବେଳକୁ ବି ଫୁଲ, ପ୍ରସାଦ ଯେମିତି ପାଉଛ ଭୀମସେନ ଭଳିଆ ଖାଉଛ, ଭୀମସେନ ଭଳିଆ କାମ କର। ଆସିଏ ରାଜାଙ୍କୁ ବୁଝାଉଛନ୍ତି, ଆଜ୍ଞା ମହାପ୍ରଭୁ ଆଜ୍ଞା ଦେଉଛନ୍ତି ପ୍ରସାଦ ପାଇବା ପାଇଁ, ମହାପ୍ରଭୁ ଆଜ୍ଞାଟା ବଳବାନ ଆଉ ଏଠି କ'ଣ କାମ କରିବ, ଆଜ୍ଞା ମହାପ୍ରଭୁ ଆଉ ପୁଣି ମହାପ୍ରଭୁ ନିଜେ ପରିବେଷଣ କରିବେ, ଏ ସୁଯୋଗ କିଏ ଛାଡ଼ିବ, ଭକ୍ତ ମହାପ୍ରଭୁ ନିଜେ ଦେଉଛନ୍ତି ନା, ଆଉ ସିଏ ଉପବାସ ଉପବାସ କାହିଁ କରିବେ, ଗୋଟେ ଶୁଖିଲା କଥା, ଗୋଟେ ମହାପ୍ରଭୁ ନିଜ ହାତରେ ଦେବେ ସ୍ୱୟଂ ଭଗବାନ, ପିଠା ପଣା ମହାପ୍ରଭୁ ମଗେଇ ଭକ୍ତମାନଙ୍କୁ ସବୁ ଭୋଜନ ଦେଉଛି, ଆଉ ଭକ୍ତମାନେ ସେଇଟା ପ୍ରସାଦ ସେବା କରୁଥିଲେ, ପ୍ରସାଦ ସେବା ତାଙ୍କ ସାତ୍ୱିକ ଭାବନା ଏତେ ଏମିତି ଥିଲା, ଭଗବାନଙ୍କର ମହାପ୍ରସାଦ ପ୍ରତି ଏଭଳି ଭାବନା ଥିଲା, ପ୍ରସାଦ ସେବାଟା ତାଙ୍କର ଭକ୍ତି ହେଉଥିଲେ, ପ୍ରସାଦ ସେବା କରିଥାଏ ସକଲ ପ୍ରପଞ୍ଚ ଜୟ, ପ୍ରସାଦକୁ ଏମିତି ଦୃଷ୍ଟିରେ ଦେଖୁଥିଲେ, ଆଉ ଏତେ ଜଳ ଚେତନା ତଳେ ଜଳ ସବୁଗୁଡ଼ାକ ଆଳୁ ସବ୍ଜି ପନିର ସବ୍ଜି ଆଉ କୋବି ସବ୍ଜି ସବ୍ଜି ତ ଆଉ କ'ଣ ସବ୍ଜି ଆଉ କେଉଁ ପ୍ରସାଦ ବୁଦ୍ଧି ଆସିବ ନା କ'ଣ, ଆଉ ଏତେ ବଡ଼ ଚେତନା ଜିନିଷ ନା, କୃଷ୍ଣ ଚେତନାଟା ଗୋଟେ ଚେତନାର ଜିନିଷ, ସେଇଟା କେଉଁଠୁ ଆମର ତ ସେତେ ଷ୍ଟାଣ୍ଡାର୍ଡ ନାହିଁ, ସେଇଟା ହବନି, ସେଠି ସବୁ ବଡ଼ ମାନେ ଉନ୍ନତ ଦୃଷ୍ଟି, ଏଇ ଇନ୍ଦ୍ର କଥା ପଡ଼ିଥିଲା ନା, ଗୋଟିଏ ଇନ୍ଦ୍ରଟା ଟାଣି ପଳେଇବେ ତୁମକୁ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏହା ପ୍ରତି ବହୁତ ସତର୍କ ରହିବ, ପାଞ୍ଚ ସବୁବେଳେ ପାଞ୍ଚ ଯୋଉ ଖୋଜୁଛନ୍ତି, ଏ ପାଞ୍ଚଟା ଜଣ ପାଞ୍ଚ ଜଣ ଯାଙ୍କ କିଏ ଶବ୍ଦ ସରି ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱାତକ, ଇଏ ଖାଲି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧକୁ ଖୋଜୁଛନ୍ତି ସବୁବେଳେ, ସେ କେମିତି କ'ଣ ବସିକି ରହିବେ ନା କ'ଣ ସ୍ଥିର ସ୍ଥିର ରହିବେ, ଯିବକୁ ତ ଏମାନେ ବସେଇଛନ୍ତି ଆଉ, ଏମାନେ ଯିବକୁ ବସେଇ ଦେଇଛନ୍ତି ସଂସାର, ଏମାନଙ୍କୁ କୃଷ୍ଣଙ୍କର ରୂପ ରସ ଗନ୍ଧ ମହାପ୍ରଭୁ ପ୍ରାର୍ଥନା କରୁଛନ୍ତି ବୁଦ୍ଧିଲୀଳାରେ, କୃଷ୍ଣଙ୍କ ରୂପ ରସ ଗନ୍ଧ କେମିତି ସବୁ ଗୋଟିଏ ଗୋଟିଏ ବ୍ୟାଖ୍ୟା କରୁଛୁ, କୃଷ୍ଣଙ୍କ ରୂପଟା ଆକର୍ଷଣ ଲାଗିବ ଆମକୁ କ'ଣ ଟିକେ, ସେଟା ବି ଭଲ ଲାଗୁଛି ଏଟା ବି ଭଲ ଲାଗୁଛି, ମାୟା ବି ଭଲ କୃଷ୍ଣ ବି ଭଲ, ହେଇଗଲା ଭଗବାନ ଦେଖି ଦେଖି ଦେଇ ଚାଲିଲେ ପୁଣି ତାଙ୍କ ମୋବାଇଲ୍ରେ ଦେଖିଲେ ସେ ଏଣୁ ତେଣୁ ଜିନିଷ ଜିନିଷ ଏଇଟା କ'ଣ, ଏଇଟା କ'ଣ ଯଦି ଗୋଟା ଦେଖୁଛ, ଗୋଟେ ନଗ୍ନ ରୂପ ଗୋଟେ କୁଡ଼ା ଫାଲତୁ ଏ ଜିନିଷ ଗୁଡ଼ା କ'ଣଟା ଦେଖୁଛ, ତୋର ଗୋଟେ ଅପରାଧ ଜିନିଷ ଗୁଡ଼ା, ଅଚକ୍ଷୁତ ରୂପରେ ଧର୍ଷିତ ଜୁହାର ଲାଳସା କର୍ଣ୍ଣର ଲାମ୍ପଟ୍ୟ, ଏ ଶବ୍ଦ ସବୁ ଅଛି ନା ସଂସ୍କୃତ, ଆଉ ଏସବୁ ଶବ୍ଦ ଆଉ ଅଛି ନା କ'ଣ ବୁଡ଼ିଗଲାଣି ସବୁ, କର୍ଣ୍ଣରେ କ'ଣ ଲାମ୍ପଟ୍ୟ, ସେ ଲମ୍ପଟଟା ଲମ୍ପଟ ପୁରୁଷ, ଯେମିତି ଲମ୍ପଟ ପୁରୁଷ ସେ କେତେ ତାର ଗୋଟେ ନାରୀ ସହିତ କେବେ ସନ୍ତୁଷ୍ଟ ହେଇପାରେ, ଲମ୍ପଟ ପୁରୁଷଟା ଅସତୀ ଜିହ୍ୱା, ଅସତୀ ଜିହ୍ୱା ଟର୍ମଟା ଗୋଟିଏ ଟର୍ମ ନା, ଅସତୀ ଜିହ୍ୱା ଆଉ କର୍ଣ୍ଣ ହେଲା ଲମ୍ପଟ, କର୍ଣ୍ଣ ଲାମ୍ପଟ୍ୟ ରୂପ ଧର୍ଷିତ, ରୂପ ରୂପରେ ଗୋଟେ ଧର୍ଷିତ ହେଇଯାଉଛି, ଏଇଟା ଏସବୁ ରହିଲା ଅସତି ଜିହ୍ୱା, ଏଇଟା ତାଙ୍କର ସବୁ ଆଡ଼ଜେକ୍ଟିଭ ଗୁଡ଼ା ଲାଗିଛି, ଆଉ ଏ ଗନ୍ଧରେ ଯୋଉ କ'ଣ କୁହନ୍ତି ନାସିକା ଯୋଉ ଗନ୍ଧ, ନାସିକା ଗନ୍ଧରେ ଏଗୁଡ଼ା ଗୋଟେ ପ୍ରମତ୍ତ ଗନ୍ଧ ପ୍ରମତ୍ତ ହେଇଯାନ୍ତି, ଆ କେମିତି ଲାଗୁଛି ଦେଖୁନ ତୁମେ ତାହେଲେ ଗନ୍ଧ ଆସିବ, ଆରେ କଣା ହାଗ ପକଉଛୁ, ଓହୋ କେଉଁଠୁ ବାସନା ଆସୁଛି କହିଲ, ସାଙ୍ଗେ ସାଙ୍ଗେ ଆହା ଶବ୍ଦ ଆସିବ, ଏସବୁ ଏଗୁଡ଼ା କେତେ ଗୁଡ଼ା ଇନ୍ଦ୍ରିୟ ଗୁଡ଼ିକ ଗୋଟେ ରୂପରେ ଧର୍ଷିତ ହେଇକି, ଏ ଛୋଟ ଛୁଆଗୁଡ଼ାକ ସେ କାର୍ଟୁନ ଫାଟୁନ ଗୁଡ଼ା କ'ଣ ଦେଖୁନା, ଏମିତି ଏମିତି ସେ ଛୁଆ ଗୁଡ଼ାକ ଏଡ଼ି ଗୋଟେ ଛୁଆଟା ସେ ଆଣିଥାଏ, ଏଡ଼ି ବଡ଼ଟା ଏଡ଼ିକି ବଡ଼ଟା ସିଏ ମୋବାଇଲଟାକୁ ଏମିତି ଦେଖୁଛି, ସିଏ କଥା ବି କହିଛି କି ନି, ମୋବାଇଲ ଦେଖିଲେ ସେ ଖୁସି ହେଉଛି, ମୁଁ ସେଠି ବସିକି ଚିନ୍ତା କରେ ମା ମନ ଦୁଃଖ କଣ କହିବି ତାକୁ, ଭକ୍ତ ଛୁଆଟା ତାକୁ କିଛି କହିନି, ଇଏ ଗର୍ଭରୁ ଦେଖିଛି ଛୁଆଟା, ଗର୍ଭରୁ ଦେଖିଛି ନା, ତାର ଚେତନାଟା ସେଠି ଅଛି ଆଉ, ଦେଖିଦେଲା ବେଳକୁ ସେ ଦେଖିଦେଉଛି ଆଉ, ତ ତାକୁ ପୁରା ଖୁସି ହେଇଯାଉଛି, କଣଟା ସେ କିଛି ଜାଣିନି ସଂସାର ଭିତରେ କେମିତି ଖୁସି ହେଲାଣି, ମାତୃ ଗର୍ଭରୁ ଇନ୍ଦ୍ରିୟ ଧରିଦେଲେଣି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଆଉ କଣ କହିବି, ମାତୃ ଗର୍ଭରୁ ସେଟା ଧରିଦେଇଛନ୍ତି, ବହୁତ ବଡ଼ ବିପଦରେ ପକେଇ ଦେଉଛନ୍ତି ନା। ଆଉ ହରିଭକ୍ତରେ ଏତେ ଏନ୍ଗେଜମେଣ୍ଟ ଗୁଡ଼ା କାହିଁକି ଦରକାର, ବର୍ତ୍ତମାନ ଗୁଡ଼ା ଦରକାର ତ ବେଶୀ, ଏବେ ଚିତ୍ତସ୍ଥିର ନୁହେଁ, ଲୋକଙ୍କର ଚିତ୍ତସ୍ଥିର ନାହିଁ, ପ୍ରଜଳ୍ପବାଦୀ, ଯେଉଁଠି ବସିଯିବେ ଆଉ ହରିକଥା ହରିକଥା କିଛି ନାହିଁ, ହା ବଟର 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 ଇଏ ବିଷୟରେ ତା ବିଷୟରେ ଏଗୁଡ଼ା ହେବେ, ସେ ଭାରି ଅସୁବିଧା ସମୟଟା ବର୍ତ୍ତମାନ, ବିଶ୍ୱର ବହୁତ ବଡ଼ ପରିବର୍ତ୍ତନ ଏଇ ଏଇ ସମାଜରେ ଯେଉଁମାନେ ଅଛନ୍ତି ସେମାନେ ବୁଝିପାରିଲେଣି, ଆଜିକାର ଯୁବପିଢ଼ି ଏଇ ଯେଉଁ ଯୁବପିଢ଼ି ଯେଉଁମାନେ ଅଛନ୍ତି ସେମାନେ ବୁଝିସାରିଲେଣି ଜଗତର ହେଉଛି କେତେ ବିପଦ, ଜାଣିସାରିଲେ ସବୁ ତାଙ୍କ ରିଆଲାଇଜେସନ୍ ଅଛନ୍ତି ନା କ'ଣ, ବହୁତ ଭଲ ଭଲ ଯେଉଁମାନେ ଟିକେ ସମଝଦାର ପିଲା ସେ ବୁଝିଲେ ବିପଦ ଜିନିଷଟା ଏଇଟା ଚାଲିଛି, କ'ଣ କରିବା ଆମକୁ, ମାଛରା ହେବା ଟଙ୍କା କରିବା କ'ଣ କରିବା, ସଂସାର ଚଳିବା କେମିତି ବର୍ତ୍ତମାନ, କାରଣ ଏଇ ଯାହା କୁହାହେଲା କର୍ଣ୍ଣର ଲାମ୍ପଟ୍ୟ, କର୍ଣ୍ଣ ଲାମ୍ପଟ୍ୟତା ଦୋଷ, ରୂପର ଧର୍ଷିତ ଭାବନା, ଜୀବାର ଅସତ୍ୟ ଭାବନା, ଯେଉଁ ଗନ୍ଧଟା କ'ଣ ପ୍ରମତ୍ତ, ତାର ଗୋଟେ ଭ୍ରମର ଭଳିଆ ସେ ଗୋଟେ ପ୍ରମତ୍ତ ହେଉଛି, ଆଉ ଏ ଯେଉଁ ସ୍ପର୍ଶେନ୍ଦ୍ରିୟ ସୁଖ ଯେଉଁଟା ରହିଲା ଗୋଟେ ଇଏ ଗୋଟେ ସ୍ପର୍ଶେନ୍ଦ୍ରିୟ ସୁଖଟା, ଇଏ ଗୋଟେ ବଡ଼, ଇଏ ଗୋଟେ ଜାଡ୍ୟତା ଭାବ, ଗୋଟେ କଣଟାରେ ତୁମେ ସେଟା ଇଏ କରୁଛ, ଗୋଟେ ଜାଡ୍ୟ ଭାବ ମାନେ ଜଡ଼ତା ବୁଦ୍ଧିତା ସ୍ପର୍ଶେନ୍ଦ୍ରିୟ ଗୁଡ଼ା, ଏ ସବୁକୁ ନେଇକି ଯିବ ବର୍ତ୍ତମାନ ଦୁଃଖରେ ପଡ଼ିଛି, ସେଥିପାଇଁ ସେ ଲେଖୁଛନ୍ତି ନା ଏଠି ଆଉ, ଇନ୍ଦ୍ରାଣ ହିଁ ଚରତାମ ଯତ ମନ ମନ ବିଧିୟତେ ଦସ୍ୟ ହରତି ପ୍ରଜ୍ଞା ବାୟୁନା ବୋଇବା ଅମ୍ବସୀ, ଅମ୍ବସୀ ନାବଟାକୁ ଯେମିତି ଠେଲିକି ନେଇ ପଡ଼ିବ ତୁମକୁ ଇନ୍ଦ୍ର ଗୁଡ଼ା ସବୁ କୁଆଡ଼େ ଫୋପାଡ଼ ଦେବ, ଯେମିତି ଗୋରୁ ବୈଷ୍ଣବ କରୋନା ନ ହବ, ଡେଲି ମୁଣ୍ଡ ଗୁଞ୍ଜିକି ମୁଣ୍ଡ ଗୁଞ୍ଜିକି ପାର ହବ, ପବନ ସେ ଯେ ବାତ୍ୟା ହେଲା ପବନ ଦେଖେନା କେମିତିକା ଯାଆନ୍ତି ନଈକି ଗଡ଼ିକି ପଳ, ଏଠି ସବୁ ଯେଉଁ ମନ ଇନ୍ଦ୍ରିୟ ଗୁଡ଼ାକ ରହିଛି କେତେବେଳେ କ'ଣ ତୁମକୁ ପକେଇଦେବ, ସେ ହରିଙ୍କୁ ସବୁବେଳେ ମୁଣ୍ଡ ହରି ଗୁରୁ ବୈଷ୍ଣବଙ୍କୁ ଡାକି ଡାକି ପାର ହେଇକି ଯିବାର ଅଛି, ଭାରି ବିପଦ ଏଗୁଡ଼ିକ ଭାରି ବିପଦ, ସ୍ପର୍ଶେନ୍ଦ୍ରିୟର ସୁଖ ଯେଉଁ ରହିଛି ବାବରେ ବାବା ଭାରି ତାର ଇଏ ପ୍ରମତ୍ତ ଗୋଟେ ଜୀବର ଗୋଟେ ଯା କୁହନ୍ତି ଜାଡ୍ୟ ଭାବନା ତାର କିଛି ଜାଣିନି, ତାର ତ ସେଟା କ'ଣ କରିବ, ଆଉ ଯିବ ତ ଇନ୍ଦ୍ରିୟକୁ ଦେଇକି ମାୟାଦେବୀ ତାକୁ ଗୋଟେ ଦେଖିଛନ୍ତି, ଯାଚିଲେ ନା ସୁଖ, ଆଉ ଜୀବ ଯୋଗ ହଇଲେ ନା କୃଷ୍ଣ ବହିର୍ମୁଖ, ମାୟା ତ ମାୟା ତାକୁ ଡାଚିଲା ସୁଖ, ନେ ତୁ କୃଷ୍ଣଙ୍କୁ ଭୁଲିଲୁ ନେଇଯାଏ ଗୋଟେ ଅବିଶେଷ ସୁଖଟା ଦେଲା ସଂସାର ଯାହାକୁ ବହୁ, ସେଠି ଲେଖିଲେ ନା ମହାପ୍ରଭୁ ସନାତନଙ୍କୁ ଶିକ୍ଷା କରୁଛନ୍ତି ନା, ରାଜା ଜନ ଦଣ୍ଡେ ଜନ ରାଜା ଜନ ନଦୀତେ ଚୁବାଏ, ନଦୀରେ ଯେମିତି ବୁଡ଼େଇ ଉଠାଉଛନ୍ତି ଦଣ୍ଡ ପାଇଁ ରାଜା, ସେଭଳିଆ ମାୟା ବୁଡ଼େଇକି ଉଠାଉଛି, ହାବଟୁକୁ ଖାଉଛି ଆଉ, ବିଛେ ବାୟାରେ ବସେ ଯେଛେ ବେସେ ଖାଛ ହାବଟୁକୁ ଭାଏ, ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବାଏ, ଠାକୁରଙ୍କର ନା ମିଛେ ମାୟାରେ ବସେ ଯାଛ ବେଶ ଭାସିକି ପଳଉଛ ଆଉ ମାୟାର ବସରେ ଆଉ ହାବୁଡ଼ୁକୁ ଖାଉଛ କୁ ସୁଖରେ କିଏ ରହିଛି, ଏ କ'ଣ କଣଟେ ଖାଇବା ଭୋପା ଯାହା କହୁଛନ୍ତି ସେଟା ଶୁଣିଲା ବେଳେ ମୋତେ ଲାଗୁ ସତ କଥା, କିଛି ଜୀବନର କ'ଣଟା ଅଛି, ଖାଇବାର କ'ଣ ଦରକାର, ଆଉ ପିନ୍ଧିବାର କ'ଣ ଦରକାର, ନା ଆଉ କିଛି ଗୋଟେ ବଡ଼ ଜିନିଷ କରୁଛ, ତୁମେ କିଏ କ'ଣ ବଡ଼ ଜିନିଷ, ତୁମେ 10 କୋଟି ଥିଲେ ବି ତୁମେ କ'ଣ କରୁଛ, ସେ ଖାଇବ ସେ ବାଥରୁମ୍ ଯିବ, ଗୋଟେ ଖାଇବାର ଅଛି ନା ପିଲା ଛୁଆ ଭଲ, ଆରେ ସେ କ'ଣ ଖାଅ, ସେ ଚାଷବାସ କର, ନଟବୋଲ୍ଟ ନଟବୋଲ୍ଟ ତିଆରି କରି ତୁମେ କ'ଣ ଖାଇ ବଞ୍ଚିବ ନା କ'ଣ, ଚାଷବାସ କ'ଣ କର ଖାଇ ଆଣ, ଆଗରୁ ତ ସେୟା କରୁଥିଲେ ଲୋକ, ଆଉ କ'ଣ ଏତେ ଟେନସନ୍ ଥିଲା ମ ଘରେ ଅଣ୍ଡଗୋଳ କୋଉ 6 ମାସରେ ଥରେ ଗୋଟେ କ'ଣ ଗୋଟେ ହୁଏ ଦୀପଦ କଥା ସେ ସରିଲା, କେଉଁଠୁ କ'ଣ ହେଲା, ଏ ଡେଲି ଭୋଜି ସେ ଡେଲି ସେ ଯେଉଁ ବର୍ଷା ଦିନ ହେଇଯିବ ସବୁ ବସିବ ବସି ସେ ମୁଢ଼ି ଚୋବେଇବେ ସେ ଇଏ ଚୋବେଇବେ ସେ ବିରି ଡାଲି ସବୁ ବସିବ, ବିରି ଡାଲି କ'ଣ କରୁଛୁ ଖା ହୋ ହାଲ ଚାଲିଥିବ ଘରେ କିଛି ନା, ତାଙ୍କ ଗାଁରେ ସଂସାର ଜୀବନ ସୁଖ ଥିଲା, ଇଏ କେଉଁଠି ଥିଲା ବର୍ତ୍ତମାନ କିଛି ନାହିଁ, ଏଗୁଡ଼ାଙ୍କର ସଂସାର ଜୀବନ ନାହିଁ କି ପରମାର୍ଥ ନାହିଁ କିଛି ନାହିଁ, ଅସଂସ୍କାର ସମୟ ଲୋକଗୁଡ଼ାଙ୍କୁ ସବୁ ଭୋଗିବା ଭୋଗବାଦ ଭୋଗବାଦ ସଭ୍ୟତାଟା ଏଇଟା ପ୍ରଥମ ଗୋଟେ ଭୋଗରେ ବଞ୍ଚିଲେ ଭାସି ପଳେଇବେ ମାନେ କ'ଣ ଏମାନଙ୍କର ରହିବ, ସେଥିପାଇଁ ପ୍ରଭୁପାଦଙ୍କୁ ସବୁ ଇନ୍ଦ୍ରିୟ ଗୋଟେ କୃଷ୍ଣ ସେବାରେ ଲଗେଇବାକୁ ପଡ଼ିବ, ଏ ଠକାମି ଧନ୍ଦା ମୋତେ କହିଲେ ମୁଁ ଶୁଣିବିନି, ମୋତେ ଆମେ ଗୁରୁଦେବଙ୍କୁ ତ ଦେଖିଛୁ ଶୁଣିଛୁ, ଆଉ ଗୋଟିଏ କଥା ମୁଁ ମୋର ବସି ଜପ କରିବି, ମୁଁ ସାଧନ କରିବି, କି ସାଧନ କରିବି, ତ ଖାଇବା ଯଦି କମିଲା ସାଧନ ବୋଲି ମୁଁ ମାନିବି, ମୋତେ ଯିଏ କୋଉ ସାଧନ କରିବି ତା ଆଗେ ଭୋଜନଟା ଦେଖିବି, ବାପା କ'ଣ ଖାଉଛୁ ସେଇଠୁ ମୁଁ ଦେଖିବି ତୁ ସାଧନ କ'ଣ କରୁଛୁ, ଆଉ ଫାଲତୁ କଥା ମୋତେ କହିଲେ ମୁଁ ବୁଝିବି, ମୁଁ ସବୁ ଘୁରି ଘୁରି ଦେଖିଦେବି, ଆମେ ସବୁ ଆମେ ସବୁ ଆମକୁ ଦେଖାଉ ସାଧନ ଗୁଡ଼ାକ, ଆଉ ଆମେ ଦେଖୁଛୁ ସାଧନ କ'ଣ କରନ୍ତି, ଆଉ ଆମେ ସାଧନ ମୋତେ ରହିକି ଦେଖିଛୁ, ଏ ଗୁରୁଦେବ ଅଢ଼େଇ ଚାମଚ ଅର୍ଣ୍ଣ, ଅଢ଼େଇ ଚାମଚ ଅର୍ଣ୍ଣ, ଗୋଟେ ଚାମଚ ଛେନା, ଡାଲମା ଟିକେ ଠିକ ଗୋଟା ଶୋଇଲା ଦିନ ବାରଟା ବେଳେ, ଏଇଟା ଗୋଟେ କେତେବେଳେ ସରିଲା, ପୁଣି ରାତିକି ଫାଳେ ରୁଟି, ରୁଟିର ଫାଳେ ଟ୍ରାନ୍ସଲେସନ୍ ସରିବ ରାତି ବାରଟା ଗୋଟେ, ପୁଣି କ'ଣ କି ରୁଟି ସେଇଟା ଆମର ଜନ୍ତା ରୁଟି, ଜନ୍ତା ରୁଟିରୁ ଟିକେ ଫାଳରୁ ଟିକେ ଆଡ଼ିବ, ମୁଁ ନିଜେ ବାସନ ମାଜେ ରାତି ବାରଟାରେ ମୁଁ ଜାଣିନି, ଆଉ ଖଟା ପାଣି ଟିକେ କରିଦେବେ, ସେ ଗୁରୁଦେବ ଏମିତି ଚାମୁଛୁ ଏମିତି ଗୋଟେ ପାଣି ଟିକେ ଜୀବରେ ଲଗେଇଦେବେ, ଆଳୁ ଦୁଇଟା ଭଜା, କଦଳୀ ଭଜା ହେଇଥିବ ନହେଲେ ହଁ କଦଳୀ ବିରିସି ଏମିତି ଭଜା ହୁଏ, ଏମିତି ଖା ତ ଏମିତି ଗୋଟା ଚାଲ, ଆଉ ସର ଦେଖିଲେ କେମିତି, ଆରେ ଭଗବାନ ତାଙ୍କୁ ଶକ୍ତି ଦେଉଥିଲେ ଥିଲା ଏମିତି କଥା ଗର୍ଜିବେ ଯେ କଥା ମାଗିର ଭଣ ଦରକାର, ଆଉ ତୁମର ପେଟ କାଟିଲାଣି କେବଳ ମୁଣ୍ଡ ଘୂରେଇଲାଣି ଅନ୍ଧାର ମୁଁ ଦେଖାହଉଛି, ଖାଇବା ବନ୍ଦ କରିଦେ ଏ ତିନିଟା କଥା ବାହାରିବ, ଖାଇବା ବନ୍ଦ କରିଯିବ ଯାର ଏ ସାଧନ କରି ମୋତେ କହିବି ସାଧନ ମୁଁ କରୁଛି, କ'ଣଟା ସାଧନ କରୁଛି କି ସାଧନ କରୁଛୁ, ଖାଇବାଟା ତୋର ବନ୍ଦ କର ତୁମ ଭୋଜନଟା କମା, ତାପରେ ମୁଁ ସାଧନ ବୋଲି ମାନି, ଆଉ ଭୋଜନ ତୁମେ ତୋର କମିନି ତୁମେ ସାଧନ କିଛି କରୁନି, ବରଂ ପ୍ରିନ୍ସିପୁଲ ଚାଲ ବଢ଼ାଓନି, ମୁଁ କହୁନି ତୁମେ କମା ବୋଲି କମେଇ ପାରିବନି ବାବା, ଆର୍ଟିଫିସିଆଲ କମେଇବା ଦରକାର ନାହିଁ, ଦୁଇ ଟାଇମ୍ ପ୍ରସାଦ ପା, ଅତ୍ୟାହାର କରନି, ଭୋଜନ କରିକି ଚାଲ, କ'ଣ କହୁଥିଲି ସେଇଟା ଗୋଟେ ଭଲ ପଏଣ୍ଟ ମନେ ପଡ଼ିଥିଲା, ଭୋଜନ ଯେଉଁ ସାଧାରଣ ଭୋଜନରେ, ସାଧାରଣ ଭୋଜନରେ ଏସବୁ କ'ଣ ବଡ଼ ବଡ଼ କଥା କହୁଥିଲି, ଆଗରୁ ଆଉ ସବୁ କ'ଣ ଆଗରୁ ଫଳମୂଳ ଆଣି ଖାଉଥିଲେ ନା ଭୋଜନ କରୁଥିଲେ ନା ବ୍ରହ୍ମଚାରୀ ମାନେ, ଆଉ ଫଳମୂଳ ବର୍ତ୍ତମାନ ଫଳ ଫଳ ଯଦି କହିବୁ ତାଙ୍କ ସେ ଟ୍ରେ ଉଠେଇଦେବେ, ଖାଇବୁ ତ ଆଉ ଯାହା ଖାଇବାର ମିଳୁଛି, ଆଉ ମିତ ଆହାର ଯେଉଁ ଗୀତାରେ ଯେଉଁ ରହିଲା ଶାସ୍ତ୍ର ଲଗେଇ ପାରିବନି ବର୍ତ୍ତମାନ କେଉଁଠି, ଶାସ୍ତ୍ର କେଉଁଠି ଲଗେଇ ପାରିବନି, ତୁ କହିଲା ମାନେ ଲୋକ ଶତ୍ରୁ ହେଇଯିବେ, ଆଉ ମୁଁ ଯେତେ ଯେତେ ସବୁ କହିକି ଆଇଲି ମୁଁ ସବୁଆଡ଼େ ହାରିକି ଆସିଛି, ଆଉ ମୁଁ ମନ ସେନେ କୁଆଡ଼େ ନାହିଁ ଯିବା ପାଇଁ, ଭାଇ ତୁମେ ଯାହା କହିବ ଖା ପିଅ କର, ଶରୀରଟା ନଷ୍ଟ କରୁନି ହେଲେ ଟିକେ ମନା କରୁଛି, ତୁମେ କ'ଣ ଆମେ କ'ଣ ଯୋଗ୍ୟ ହବ ନା କ'ଣ, ମହାପୁର ପାଉଥିଲେ ପାଞ୍ଚରେ କର ପାଅ, ଯେ ନଷ୍ଟ କରୁନି ଦେହଟାକୁ, ଏଇଟା ଏମିତି ଭୋଜନ ଅସଂଜ ଥାଇକି ଭୋଜନ କରୁଛନ୍ତି, ସବୁ କର୍ମୀ ହେଇଗଲେ ସେୟା, ଆମର ଗୋଟେ ଜ୍ଞାନ ରହିବନି, ଦେଖା ପିଇ କରି ଧୁମଧାମ କରି ଉଡ଼େଇକି ବାସ ରୋଗ ହେଇକି ପଡ଼ିଥିଲି, ଏଇଟା କ'ଣ ତୁମେ ଗୋଟେ ଦେଖ ଟିକେ, ତୁମେ ସାଧାରଣ ଭୋଜନ କରି ତୁମେ ଶରୀରଟାକୁ ଟିକେ ଭଲ ରଖ ସୁସ୍ଥ ରଖ, କିଛି ନାହିଁ ମୁଁ ସବୁଆଡ଼େ ଓଲି 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 ଦେଖି ଖାଲି ମୁଁ ଯିବି ଦେଖିଦେବି କିଛି ନା କ'ଣ ଆଜି କ'ଣ ହେଇଛି, ଆଉ ଦେଖିଦେବି ଆଣିଦେବି କ'ଣ କରୁଛନ୍ତି, ଆଉ କ'ଣ କଲା, ଆଉ ଏଇଟା କ'ଣ ଏଇଟା ତେଲ ଗୁଡ଼ା ବିଷ ଗୁଡ଼ା ତୁମେ ଛାଣିକି ଏଗୁଡ଼ା ସବୁ ଖାଉଛ ଖାଲି, ଏଇଟା କାହିଁ ବିଷ ଗୁଡ଼ା ଖାଉଛ, ଆଉ ତ ଜୁହା ଲାଳାସ ପୁରା ପ୍ରଚୁର ପ୍ରଚୁର ଜୁହା ଲାଳାସ, ସବୁ ଭାଗବତରେ ଲେଖା ହେଇଛନ୍ତି, ଆଉ ପ୍ରଭୁ ସେଇଟା କହୁଛନ୍ତି, ସବୁଆଡ଼େ ଭୋଜନର ପ୍ରଶଂସା, ଖାଲି ଭୋଜନର ପ୍ରଶଂସା, ହରିବୋଲ ହରିବୋଲ ପକେଇବେ, ହଁ ପ୍ରଭୁ ଆଜି ବଢ଼ିଆ ପ୍ରସାଦ ହେଲା, ହରିବୋଲ ପକେଇବେ, ସିଏ ତାର ଡେଇଁଲା ସିଏ ତାର ଡେଇଁଲା, ଯାହା ଏତେ ଲୋକ ମୋତେ ପ୍ରଶଂସା କରିଗଲେ, ଏ କ'ଣ ଏଇ ଯେଉଁ ଭୋଜନ କରିକି ମନା କରୁଛି ନା କ'ଣ, ଆମେ କ'ଣ ମାୟାବାଦୀ ହବ ନା କ'ଣ, କିଛି ଖା ପି କରିବାନି ଶୁଷ୍କ ରୁଟି ଖାଇବା ସେଟା ନୁହେଁ, କିନ୍ତୁ ଇନ୍ଦ୍ରିୟ ଅସଂଯତ ନ ହଉ, ଭୋଗ ବୁଦ୍ଧି ନ ଆସ, ସେଟା ରଖିବ, ଏ ପ୍ରସାଦ ପ୍ରତି ଯଦି ଗୋଟେ ଲୋଭ ନାହିଁ, ପ୍ରସାଦର ଲୋଭ କାହିଁକି ଆସ, ସ୍ୱାଦ କାହିଁକି ଭକ୍ତ ନିଏ, ଏଇଟା ଭଗବାନ ପାଇଛନ୍ତି, ଏଇଟା ପ୍ରଭୁ ଆଉ କେମିତି କରିଦେବି, ସେଥିପାଇଁ ଗୋଟେ କୁହାଯାଏ ମୁଁ ପ୍ରସାଦକୁ ଅନର କରିବା ଦରକାର, ପ୍ରସାଦକୁ ସମ୍ମାନ, ଆମେ ଯେଉଁ ପ୍ରସାଦ ପାଉଛେ ଏଇଟା ଆମର ସମ୍ମାନ, ଆମ ଟର୍ମଟା ଅଲଗା ନା, ଆସନ୍ତୁ ପ୍ରସାଦ ଗ୍ରହଣ କରନ୍ତୁ, ଆମେ ଅନର କରୁଛେ ସମ୍ମାନ, ଭଗବାନ ଏଇଟା ପାଇଛନ୍ତି, ପ୍ରଭୁ ଏଇଟା ପାଇଛନ୍ତି, ଆମର କ'ଣ ଜୁହାର ଲାଳସା ଜୁହାର ଲାମ୍ପଟ ଅଛି, ଏଇଟା ଏଇଟା ଭଲ ଲାଗୁନି, ଏଇଟା ଖରାପ ଲାଗୁନି, ଆଉ ତୁମ ଚେତନା ଠିକ ରହିଲେ ତୁମେ ଯେଉଁ ପ୍ରସାଦ ହେଇଥିବ ସେଇଟା ଭଲ ଲାଗିବ, ଏଇଟା ତ ସହଜ ଜିନିଷ ନୁହେଁ, ବହୁତ ବଡ଼ କଷ୍ଟ ଜିନିଷ, ଆମର ତ ଜଳ ଇନ୍ଦ୍ରିୟ ରହିଛି, ପ୍ରସାଦକୁ ସମ୍ମାନ ଦିଆଯାଏ ପ୍ରସାଦକୁ, ଆଉ ପ୍ରଭୁ ଯେଉଁ ବାଣ୍ଟୁଥିଲେ ରସଗୋଲା, ଯେଉଁ ଗୋଲାପଜାମୁ ଯେଉଁ ବାଣ୍ଟୁଥିଲେ, ଆଉ ସେଇଟା ଭଗବାନ ଅର୍ପଣ କରିଥିଲେ ନା, ସେ ସବୁ ମିଠା ସେ ସବୁ ଖାଇଲେ କ'ଣ ମିଠା, ତାଙ୍କ ଦେଶରେ ସୁଇଟ୍ ନାହିଁ, ତାଙ୍କ ଦେହରେ ଗୋଟେ ଆଇସ୍କ୍ରିମ୍ ଦେବ ମୁଣ୍ଡ ଗରମ କରିଦେବ, ସେ ଯେଉଁ କେକ୍ ବନେଇବେ, ମୁଁ ତ ଗୋଟା ଖାଇପାରେନି, ମୋତେ ଜବରଦସ୍ତି କେତେବେଳେ ଟିକେ ଦିଅନ୍ତୁ, ଖାଲି ଏଡ଼ିବ ଟିକେ ପାଟିର, ସେ କେକ୍ ବନେ ତୁମ ଜୀବ ଜୀବନ ସାରା ତୁମେ ପାଟି ଛାଡ଼ିବନି, ଏଗୁଡ଼ା କ'ଣ କେକ୍ ଯେଉଁ ଇଣ୍ଡିଆରେ ଖାଉଛ ତୁମେ, ଏଇଟା କେକ୍ ଏଇଟା ଖାଲି ଶୁଖିଲା ମଇଦା ଗୁଡ଼ାକ ତୁମେ ଖାଲି ଚୋବଉଛ, ସେ କେକ୍ ବନେଇବେ ତୁମ ମୁଣ୍ଡ ଗରମ କରିଦେବେ, ସେ କେକ୍ ବନେଇବେ ଫ୍ରୁଟ୍ସ କେକ୍ କେତେ ପ୍ରକାର ସବୁ ବନେଇକି ଦେବେ, ସିଏ କାହିଁକି ଗୋଟେ ରସଗୋଲା ଖାଇକି ପାଗଳ ହଉଥିବ, ସେ କ'ଣ ମିଠା ଖାଇନାହାନ୍ତି ନା କ'ଣ, ନା ତାଙ୍କ ଦେଶର କେଉଁ ରସଗୋଲାଟା ଖାଲି ଟେଷ୍ଟ, ଆଉ କିଛି ସେମାନେ ଖାଆନ୍ତିନି, ସୁଇଟ୍ସ ଚକୋଲେଟ୍ସ ଯେଉଁ ତାଙ୍କର ଚକୋଲେଟ୍ସ ଯେଉଁଗୁଡ଼ାକ ଅଛି ସେଗୁଡ଼ା ତୁମ ମୁଣ୍ଡ ଗରମ କରିଦେବ, ସେଗୁଡ଼ା ତ ଆମେ କେବେ ଖାଉନୁ, ସେ ଭକ୍ତ ପ୍ରଭୁବାଦ ମନା କରୁ, ସେମାନେ ଭାରି ଟେଷ୍ଟି ଖାଲି ଛୁଆମାନେ କୁହନ୍ତି, ସେଗୁଡ଼ା ସବୁ ଭାରି ତାଙ୍କ ଦେଶର ସବୁ ଖାଇବା ଜିନିଷ ତାଙ୍କର ସବୁ ଅରିଜିନାଲ, ମୁଁ ଗୋଟେ ଯାଏ ସେ ରଷିଆକୁ ମୋ ଜୀବନରେ ମୁଁ ଯେତେବେଳେ ଯିବି ମୋ କହିବି ମୋତେ ସେଇଟା ଦିଅ, ଆଉ କିଛି ମୁଁ ଖାଇବି, ପରେ ଯେତେବେଳେ ଫାଷ୍ଟ ଫାଷ୍ଟ ଯାଉଥିଲି ନା, ପରେ ଯେତେବେଳେ ଜାଣିଛି ମାନେ ଗୋମା ତାଙ୍କୁ ମାରୁଛନ୍ତି ବୋଲି, ବା ଛୁରାଟା ମାରିଦେଉଛନ୍ତି, କେବେ ମୁଁ ବିଦେଶରେ କେବେ ଗଲେ କାହା ପ୍ରଡକ୍ଟ ଖାଇବି ମୁଁ ନାହିଁ। ମୋତେ ସବୁବେଳେ କୁହନ୍ତି ମହାରାଜ ହେଉଛନ୍ତି କ'ଣ ଗୋଟେ ତାଙ୍କର ଅଛି, କୌଣସି ମାନେ କ୍ଷୀର ଖାଆନ୍ତିନି ତାଙ୍କୁ ଗୋଟେ କ'ଣ କୁହନ୍ତି ଏ ମହାରାଜ ସେ ଆଉ ଭଲ ମୁଁ ନା 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 ମୁଁ ସେମିତି ନୁହେଁ, ମୁଁ କ୍ଷୀର ଖାଏ ତୁମ ବିଦେଶରେ ଖାଏନି। ଶିଶୁ ସ୍ମିତାନା ବୋଲି ଗୋଟେ ଅଛି ରଷିଆରେ, ସ୍ମିତାନା ମାନେ ତା ନାଁଟା ହେଉଛି ସ୍ମିତାନା, ସେଠାରେ ମାଖନ ଭଳିଆ ମାନେ ଦହି ଦହି ନୁହେଁ କି ମାଖନ ନୁହେଁ, ଏତେ ଟେଷ୍ଟି ତୋର କିଛି ଦରକାର ନାହିଁ, ରୁଟିରେ ଖାଲି ତାକୁ ଲଗେଇ ମୁଁ ଉଠା ଆସିବ ଆଉ କିଛି ମୋର ଦରକାର ନାହିଁ। ଆଉ ତାର ସେ ଗୋଟେ ଟେଷ୍ଟି ଏ ଯେମିତି କ'ଣ ଆମର ପେଷ୍ଟ ନାହିଁ ବଡ଼ ପେଷ୍ଟ ଯେମିତିଆ ସେଭଳିଆ ହେଇଥିବ ସେ ଆଣିବେ ତ ଦେବେ, ମୁଁ ରୁଟି ମରିଥିଲା ଦରକାର ତୁମେ ଯାଅ ଆଉ କିଛି ଦରକାର ନାହିଁ। ଆଉ ତାଙ୍କର ପ୍ରଡକ୍ଟ ଖାଇବା ଜିନିଷ ସବୁ ଠିକ୍ ଅଛି, ସେମାନେ ଏ ଯେଉଁ ରସଗୋଲା ପ୍ରଭାବ ଦେଉଥିଲେ କ'ଣ ସେଥିରେ ଥିଲା, କେତେ ବ୍ୟାକୁଳ ହେଇକି ଡାକୁଥିଲେ ପ୍ରଭୁ ଏମାନେ ପ୍ରସାଦ ଦ୍ୱାରା କେବଳ ପରିବର୍ତ୍ତନ ହେବେ। ସେଇଟା ହିଁ ଭଗବାନଙ୍କର ଆଜି ଏହି ସମୟରେ ବିଶ୍ୱ ଗୋଟେ ପରିବର୍ତ୍ତନ କଲା, ତାଙ୍କ ଜିଭାରେ ଲାଳସା ବଢ଼ିଗଲା ଭୋଜନ କରିବା, ସେଇ ଯେଉଁ ଆସିଲା ସିଟ୍ ସେଇଥିରେ ହିଁ ତାଙ୍କର ଅର୍ପଣ କରିବା ଆଉ କୁକିଂ କରିବା ଯେଉଁ କ'ଣ ରୋଷେଇ କରିବା ଅର୍ପଣ କରିବାରେ ଭାବଟା ବହୁତ ଟ୍ରାନ୍ସ କ'ଣ କୁହାଯାଏ ଭାବ ସଞ୍ଚାର ହୁଏ, ଓଡ଼ିଆରେ ଯେଉଁ କୁହାଯାଏ ଭାବର ସଞ୍ଚାର ସେ ଭାବଟା ଭ୍ରବ ଗ୍ରହଣ କରନ୍ତି, ସେଥିରେ ପରିବର୍ତ୍ତନ ହୁଏ ନା। ଆମେ ଯେ ପ୍ରସାଦ ପାଇବାନି ମୁଁ ସବୁବେଳେ ମନା କରୁଛି କ'ଣ ମୁଁ ପାଉନି ନା କ'ଣ ଉତ୍ସବ ହେଲା କେଉଁଠି କେତେବେଳେ ତୁମେ ପାଇବ, କିନ୍ତୁ ସବୁବେଳେ ଇନ୍ଦ୍ର ଲାଳସା ବଢ଼ାଉନି, ଇନ୍ଦ୍ର ଲାଳସା ତୁମେ ଯଦି ରଖିଲ ସବୁବେଳେ ଆଉ କେବେବେଳେ କେବେ ତୁମେ ସାଧା ଜିନିଷଟା ଖାଇଦେଲେ ଭଲ ଜିନିଷଟା ଖାଇପାରିବ, ଭଲ ଜିନିଷ ଖାଇଲେ ସେ କେବେ ସାଧା ଜିନିଷ ଖାଇପାରିବେ, କାନ୍ଦିବେ ତ ସେ ବଏଲ ସବଜି ନା ଶୁଣିଲେ କାନ୍ଦିବେ, ବଏଲ ସବଜି କ'ଣ କରୁଛ ମ ସେ କାନ୍ଦିବେ, ମାନେ ଏତେ ଜୁହା ଲାଳସା ହେଇଯାଇଛି ଯେମିତି ଗାଈମାନେ ସେ ଚୋକଡ଼େ ଖାଇଲେଣି ତାକୁ ତୁ କୁଣ୍ଡା ଦେବ ମୋଟେ ଖାଇବେ, ଏଠି ଆଗ ଖାଲି ଯିବୁ ଏମିତି ଏମିତି ବୁଲେଇ 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 ବୁଲେ ସେ ଖାଲି ଫବାଡ଼ ଦେବେ ସେସବୁ ଠେଲି ଦେବ, ଯେ ତା ରୁଚୁ ନେଇ ଯେ କ'ଣ କରିବୁ, ଏ ଜୁହାର କିଛି ଗୋଟେ ନାହିଁ, ଜୁହାର ଗୋଟେ ଲାଳସା, ଜୁହାରଟା ଗୋଟେ କିଛି ଜିନିଷ ନୁହେଁ, ମୁଁ ନିଜେ ଟେଷ୍ଟ କରି ଦେଖିଛି, ଆମେ ସବୁ ଏକ୍ସପିରିଏନ୍ସ କରି ଦେଖୁଛୁ ଆଉ ସବୁ ଜିନିଷଟା ଆଉ, ତୁ ଲଙ୍କା ଖାଉଛ ଲଙ୍କା ନହେଲେ ତୁମେ ଖାଇପାରିବ ନାହିଁ, ମୁଁ ନୂଆର ଏକ୍ସପିରିଏନ୍ସ ଅଛି ସେଟା ଲଙ୍କା ନହେଲେ ଖାଇବ ତାକୁ ଛାଡ଼ିଦେବ କିଛି ନାହିଁ, ସେଟା ତୁମକୁ କିଛି ଲାଗିବନି, ସେଟା କଷ୍ଟ ଲାଗିବ, ଆହୁରି କଷ୍ଟ ଲାଗିବ, ସେଥିରେ ମୁଁ ବିଦେଶ ଯାଉଥିଲି ବହୁତ କଷ୍ଟ ମୋତେ ଲାଗେ, ତା ନାଁ ଲଙ୍କା ନାହିଁ ସେଟା ଯାହା ରୋଷେଇ କରେ ମୋତେ ଗୋଟେ ଭଲ ଲାଗେନି, ମାନେ କ'ଣ ଏଟା ଖାଇବ କ'ଣ, ତା ଗୁରୁଦିନ ଯିବ ଦୁଇ ଦିନ ଯିବ ଯିବା ସେଠୁ ତୁ ଫେର ଏଠି ଯିବା ଲାଗିଲା ବେଳକୁ ଏଠି ପଡ଼ିଲା ରି ଏଇଟା କ'ଣ ହେଇଗଲା ସରିଲା, ଲୁଣ କେତେ ଲୋକ ଅଛନ୍ତି ଟୋଟାଲ ଲୁଣ ଖାଆନ୍ତିନି, ଜୁହାର ଗୋଟେ କିଛି ବୃତ୍ତି ନାହିଁ, ଜୁହାକୁ ଆମେ ଯେମିତି ପ୍ରବାଦ କୁହନ୍ତି ଇଟିଂ ସ୍ଲିପିଂ ମେଟିଂ ଡିପେଣ୍ଡିଂ ଆହାର ନିଦ୍ରା ଭୟ ମୈଥୁନ, ତୁମେ ବଢ଼େଇଲେ ବଢ଼େଇବ କମେଇଲେ କମେଇବ ସବୁ ତୁମ ହାତରେ ଅଛି, ଏଇଟା ଅଭ୍ୟାସ ଉପରେ ନିର୍ଭର କରେ, କିଛି ନାହିଁ ଗୋଟେ ଜିନିଷ ତୁ ସବୁବେଳେ ତୁମେ ଖାଇପାରିବ ଅଭ୍ୟାସ ଏଇଟା ଗୋଟେ କିଛି ନାହିଁ, ଜୁହାର ଗୋଟେ କିଛି ଜୁହାର ସମାନ ଟେଷ୍ଟ ଅଛି, ଲୁଣ ନ ପକେଇ ତୁମେ ଖାଇବା ଥରେ କଷ୍ଟ ଲାଗିବ କଷ୍ଟ ଲାଗିବ, ଦୁଇ ତିନି ଦିନ ଯାଉ ତ ଦେହ ପାଇଁ ତାର ସ୍ୱାଦ ଗୋଟେ ଏମିତି ଅଲଗା ଅଛି, ଲୁଣ ନ ପକେଇ ଖାଇବାର ସ୍ୱାଦଟା ଏମିତିକା ସେ ଗୋଟେ ବହୁତ ବଡ଼ ସ୍ୱାଦ, ମୁଁ ତ କୁହନ୍ତି ଯେନ ଖାଇଛନ୍ତି ହଁ ଭଲ ବହୁତ ଟେଷ୍ଟ, ମୁଁ ଦେଖିଲି ହଁ ସେ ବି ଟେଷ୍ଟ ଅଛି, ସବୁ କିଛି କରିହବ କିନ୍ତୁ ଆମ ମାୟାବାଦୀ ନୁହେଁ କରିବ କ'ଣ ଅଡ଼ୁ ମୁଁ କ'ଣ ଖାଉନଥିଲି ଏପଟେ ଦେଲେ ଲୁଣ ପକେଇ ଖାଇଲିନି କେମିତି, ତାହେଲେ ଭଗବାନ ପ୍ରସାଦ ଦେବ ତୁମେ କଥାପରେ କ'ଣ କରିବ କହିବ ମୁଁ ଖାଇବିନି, ମାୟାବାଦୀ ହଁ ଗୁରୁ ଆଚାର୍ଯ୍ୟ ଏଇଟା କରିବୁ କ'ଣ, କିନ୍ତୁ ସବୁଥିରେ ମନେ ରଖ ସବୁଥିରେ କିଛି କରିହବ, କିନ୍ତୁ ଆମର ଲକ୍ଷ୍ୟ ହେଉଛି ସବୁ ଯୁକ୍ତ, ଆମେ ଭଗବାନ ପ୍ରସାଦ ପାଇବାନି ମୁଁ କହିବି ଲୁଣ ପକେଇ ମିଶି ଯାଇ ଖାଇ, ଏ ଭଗବାନ ପ୍ରସାଦ ପାଇବେ ଅନର କରିବାକୁ ଗୋଟେ ଭୋଗ ପାଇଛନ୍ତି ନା, ଚେତନା ପରି ଭଗବାନଙ୍କର ଏଇଟା ଭୋଗ ବୁଦ୍ଧି ଯେମିତି ହବ, କାହିଁକି ଏଇଟା ପଡ଼ିଛି ନା ଇନ୍ଦ୍ର ସଂଯମ ପାଇଁ ଏ ଜିନିଷଟା ଭାରି ରେଗୁଲେଟିଭ କରିବାକୁ ପଡ଼ିବ, ଭୋଜନ ଶୟନ ଏଗୁଡ଼ା ରେଗୁଲେଟିଭ ନ କଲେ ଆମେ ଆଗକୁ ପ୍ରଗତି କରିପାରିବା, ବଞ୍ଚିବାଟା କଷ୍ଟ ହେଇଯିବ ପ୍ରଗତି କ'ଣ ତୁମେ କରିବ, କାହିଁକି ଇନ୍ଦ୍ରମାନେ ଯେତେ ତାଙ୍କର ସ୍ୱଭାବରେ ସେ ଗୋଟିଏ ରସରେ ଆକ୍ୱେଣ୍ଟେଡ୍ ହେଲେ ତାଙ୍କୁ ସବୁବେଳେ ଡିମାଣ୍ଡଟା ତାଙ୍କର ବଡ଼ି ବଡ଼ିକା ଚାଲିବ, ସବୁବେଳେ ଡିମାଣ୍ଡ ବଡ଼ି ବଡ଼ି ଚାଲିବ, ସେଥିପାଇଁ ଏଠିକି ସିଧା କହିଦେଉଛନ୍ତି ସବୁ ଇନ୍ଦ୍ରିୟ ଗୁଡ଼ିକ ପ୍ରଭୁ ପ୍ରଥମେ ଆରମ୍ଭ କଲେ, ଯଦି ସମସ୍ତ ଇନ୍ଦ୍ରିୟ ଭଗବାନ ସେବା ନ ଲାଗନ୍ତି ତାହେଲେ ଅବସ୍ଥା ବଡ଼ ବିପଜ୍ଜନକ ହେଇ ଉଠେ, ସେଥିପାଇଁ ଏଇଟାକୁ ଦେଖେଇଲେ କେମିତି ଅମ୍ବରୀଶ ଚରିତ୍ରରେ, ଅମ୍ବରୀଶ ଚରିତ୍ରରେ ସେ ନବଦା ଭକ୍ତି କରୁଥିଲେ ସେଇଟା ଚକ୍ରପତି ପୁରାଣ ଦେଖେଇଲେ ସବୁ ଇନ୍ଦ୍ରିୟ ଦ୍ୱାରା କ'ଣ କ'ଣ କରୁଥିଲେ, ପ୍ରତିଦିନ ତୁଳସୀ ନେବାକୁ ପଡ଼ିବ, ପ୍ରତିଦିନ ଫୁଲ ପୁଷ୍ପ ଆଗ୍ରହଣ କରିବାକୁ ପଡ଼ିବ, ପ୍ରତିଦିନ ନାମକୀର୍ତ୍ତନ କରିବାକୁ ପଡ଼ିବ, ପ୍ରତିଦିନ ରୂପ ଦେଖିବାକୁ ପଡ଼ିବ, ପ୍ରତିଦିନ ଏଇଟା କରିବାକୁ ପଡ଼ିବ, ସବୁ ଇନ୍ଦ୍ରିୟ ଗୁଡ଼ିକ ଭଗବାନ ସେବା ପ୍ରତିଦିନ ପ୍ରଣାମ କରିବାକୁ ପଡ଼ିବ, ଗୋଟେ କମ୍ କଲେ ହବନି, ଯଦି ମାତ୍ର ଗୋଟିଏ ଇନ୍ଦ୍ରିୟ ଏଠି ପ୍ରଭୁପାତ ଗୋଟିଏ ଇନ୍ଦ୍ରିୟ କହିଛନ୍ତି ଇନ୍ଦ୍ରିୟାଣାମ, ଆଚ୍ଛା ଇନ୍ଦ୍ରିୟମାନଙ୍କ ମଧ୍ୟ ନିଚରତା ସମ୍ଭବ, ଆଚ୍ଛା ଯଦି ମାତ୍ର ଗୋଟିଏ ଇନ୍ଦ୍ରିୟ ବିଷୟ ସୁଖରେ ଲାଗି ରହେ ତାହାର ବି ତାହେଲେ ବି ସାଧକ ବ୍ୟକ୍ତି ସାଧନ ମାର୍ଗରେ କଦାପି ଅଗ୍ରଗତି କରିପାରିବ। ଗୋଟିଏ ଇନ୍ଦ୍ରିୟ ଗୋଟିଏ ସେନ୍ସ ଯଦି ଗୋଟିଏ ଜିନିଷରେ ଆକ୍ୱେଣ୍ଟେଡ୍ ହେଇଯାଇଛି ଗଲା ଆଉ ତୁମେ ଆଉ ପ୍ରଗତି କରି ଅଟକିକି ରଖିବ ସବୁବେଳେ ଆଉ କାହିଁକି ଯଦି ମନ ମନ ବି ଦିଅତେ ସେ ଇନ୍ଦ୍ରିୟଟା କ'ଣ କରିବ ମନଟାକୁ ଟାଣିଦେବ। ତେଣୁ ଆମର ଏଇଟା ଭକ୍ତି ଯୋଗ ମାର୍ଗଟା ନା ଏଇଟା ଯୋଗ ମାର୍ଗ ନା ଆଉ ଆମେ ଭକ୍ତି ଦ୍ୱାରା ଯୁକ୍ତି ହେବା ପାଇଁ ଚାହୁଁଛୁ ସବୁବେଳେ ଭକ୍ତିର ଆବେଶଟାକୁ ଅନ୍ତର୍ଭିତ ରଖିବା ପାଇଁ ଚାହୁଁଛୁ। ତେଣୁ ବିଶେଷ କରି ଏ ଯେଉଁ ସାଧକ ବୟସରେ ବ୍ରହ୍ମଚାରୀମାନଙ୍କର ଏଇଟା ବେଶୀ ହେଲା ଏଇ ରଜଗୁଣ ବୟସଟା ନା ତାଙ୍କୁ ସବୁ ଏନ୍ଗେଜମେଣ୍ଟ ଦରକାର ପ୍ରାର୍ଥନା ଦରକାର ରେଗୁଲେଟିଭ୍ ଲାଇଫ୍ ଦରକାର। ତାପରେ ଟିକେ ରଜଗୁଣ ବୟସ ପାର ହେଇଗଲେ ଏଇ ସେବାଗୁଡ଼ା କରିଛ ପ୍ରାର୍ଥନା ତୁମେ କରିଛ ଭଜନଟା ଯଦି ଠିକ୍ସେ କଲ ତୁମର ଲାଳସା ଆସିବ ଭଜନ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା ବ୍ୟାକୁଳତା ଏଇଟା ଆସିବ। ନ୍ୟୁ ଫାଇଟ୍ ଷ୍ଟେଜ୍ଟା ହେବନି। ଆଉ ଯେଉଁମାନେ ବାହାରେ ବି ସାଧୁ ହେଉନାହାନ୍ତି ବାହାରେ ବି ରହିଛନ୍ତି ଯେଉଁମାନେ ଭକ୍ତି କରୁଛନ୍ତି ସେମାନେ ବହୁତ ସାବଧାନ ରହିବା ଦରକାର। ବିଷୟ ଲାଳସାଟା ଆଗରୁ ଏମିତି ନଥିଲା ବିଷୟ ଲାଳସାର ଯେଉଁ ପ୍ରଭାବଟା ଏମିତି ବଢ଼ିଗଲାଣି ବର୍ତ୍ତମାନ ଯେ ଭଲ ଜିନିଷ ଖାଇବା ଭଲ ଜିନିଷ ପିନ୍ଧିବା ଭଲ ଜିନିଷ ରଖିବା ଏଥିରେ ତୁମର ସବୁବେଳେ ଗୋଟେ କେୟାର ନେଚରଟା ବଢ଼ିଯିବ। ଏ ଜିନିଷ ଗୁଡ଼ାକ ମୋର ଏଇଟା ମୋବାଇଲଟା ମୋର ଏଇଟା ଡ୍ରେସ୍ଟା ମୋର ଏଇଟା ଖାଇବାଟା ମୋର ଏଇଟା ଗାଡ଼ିଟା ସବୁବେଳେ ତା ପ୍ରତି ଧ୍ୟାନଟା ଯିବ ଧ୍ୟାନଟା ତା ପ୍ରତି ପଳେଇବ। ମହାପୁର ସେଥିପାଇଁ କାଟିଦେଲେ ପୁରା କାଟିକି ଉଡ଼େଇଦେଲେ ଭଲ ନା ଖାଇବାର ଭଲ ନା ପରିବ ପିନ୍ଧିବାଟାକୁ ବି ଧରି ଦେଲେ ମୋର ତୁମର ତ ଗୋଟେ ସବୁବେଳେ ଚଏସ୍ ହେଉଛି ଏଇ ଡ୍ରେସ୍ ଏମିତିକା ଚାହାଣ୍ଟାକୁ ଦେବସ୍ତ୍ର ସେ ବସ୍ତ୍ର ପରି ଭକ୍ତିଠାକୁ ଲେଖୁଛନ୍ତି ଯେଉଁ ବସ୍ତ୍ର ପାଇଲେ ଗୋଟେ ପିନ୍ଧିବ କେବଳ ଗୁରୁଦେବ ଓଡ଼ିଆରେ ସେ କଥା କୁହନ୍ତି। ବସ୍ତ୍ରର କେବଳ ଦୁଇଟା ଗୁଣ ହେବା ଦରକାର ବସ୍ତ୍ରଟା କ'ଣ ହେବ ଶରୀର ଆବରଣ ହେବ ସ୍ୱଚ୍ଛ ରହିବା ଦରକାର। ଆଉ ଭକ୍ତ ଛିଡ଼ା ବସ୍ତ୍ର ପିନ୍ଧିବନି ଛିଡ଼ା ବସ୍ତ୍ର ପିନ୍ଧିଲେ ଭଗବାନ ଦୁଃଖ କର ଅପୁରାଣ ଡ୍ରେସ୍ ପିନ୍ଧିବନି ଛିଡ଼ା ବସ୍ତ୍ର ପିନ୍ଧିବନି ବିଶେଷ କରି ପୂଜାରୀ ତା ଛିଡ଼ା ଫିଡ଼ା ପିନ୍ଧିବନି ଇଏ ଭଗବାନ ପାଖରେ ରହୁଛି ଭଗବାନ ଲକ୍ଷ୍ମୀ ବୋଧି ତାକୁ ଦେଖିଲେ ଲୋକ କ'ଣ କହିବେ ଇଏ ପୂଜା କ'ଣ କରୁଛି ସେଥିପାଇଁ ଯେଉଁଠି ପୂଜାରେ ଦେଖିବ ପୁରୀ ପଣ୍ଡା ଦେଖୁନି ଚାଲ ତାଙ୍କୁ ତାଙ୍କର ପାଟ ପିନ୍ଧିକି ଯିବେ ଆଉ ପ୍ରଭୁ ବଡ଼ ସିଏ କ'ଣ ଏମିତି କ'ଣ କରିବେ ଛିଡ଼ା ଫିଡ଼ା ବୈରାଗୀ ଘରେ ଗୋଟେ ଆସ ଆମର ପୂଜା ସେବା ପ୍ରଭୁଙ୍କ ପାଖରେ ଗୋଟେ ରହିପାରିବେ ପ୍ରଭୁଙ୍କ ପାଖରେ ସବୁ ଭଲ ଭଗବାନ ପାଖରେ ଆମେ ଭୋଗବୁଦ୍ଧିରେ କରୁନେ କୌଣସି ଜିନିଷ ପାର୍ଟିକୁଲାର ଜିନିଷ ରଖିବନି ଜୀବନରେ ଚଏସ୍ ଯେଉଁ ଶବ୍ଦଟା ସେଇଟା ଆମର ରହିବନି କେବଳ ଚଏସ୍ ହେଉଛନ୍ତି କୃଷ୍ଣ ଆଉ ସବୁ ଜିନିଷକୁ ମ୍ୟାନେଜ୍ କର ଯେଉଁଠି ଯାହା ମିଳିଲା କେତେବେଳେ ପାର୍ଟିକୁଲାର ଚଏସ୍ କେତେବେଳେ ରୁହେ ଯେତେବେଳେ ସେଇଟା ଭଗବାନଙ୍କ ସେବାରେ ଲାଗିବ ଏଇଟା ପ୍ରଭୁଙ୍କ ସେବା ଭଲ ହେଉଛି ତେଣୁ ଏଇଟା କରିବା ଏଇଟା ଚଏସ୍ ଅଦରୱାଇଜ୍ ନିଜ ଚଏସ୍ କିଛି ରଖନି ରଖିଲେ ତୁମେ ସେଥିରେ ସେଇଟା ଗୋଟେ ଆଧ୍ୟାସ ରହିଲା ଆଉ ସେଇଟା ନହେଲେ ତୁମେ ଚଳିବନି ସେଇଟା ନହେଲା ଇଏ କରିବନି ସେଇଟା ହେବ ତୁମର ତୁମେ ଥରେ ଗୋଟେ ଜିନିଷ ଅଭ୍ୟାସ କରିଦିଅ କିନ୍ତୁ ସେଇଟାକୁ ତୁମର ଆଉ ଯେତେ ସାଧାରଣ ଭୋଜନ କର ଯାହାକର ମନ ଆଉ ବନା ହେଲେ ଘାଣ୍ଟି ଭଳି ହେବ ଆଉ ସେଇଟା ହେଲାନି ଏଇଟା ହେଲାନି ଅଭ୍ୟାସଟା ସେମିତି ରଖିବା ଉଚିତ ନୁହେଁ କୌଣସି ଯେଭଳି ଯାହା ଯେଉଁ ଯେଉଁ ପରିସ୍ଥିତିରେ ଭଗବାନ ହେଉଛନ୍ତି ଗୋଟେ ପିନ୍ଧିବାର ଅଛି ଠିକ ଅଛି ଚଏସ୍ କ'ଣ ଗୋଟେ ଦେଖାବାର ଅଛି ପିନ୍ଧିବ କ'ଣଟା ଅଛି ଲଜାଟା ନିବାରଣ କରିବା କଥା ଆଉ କ'ଣଟା ଅଛି ଗୋଟେ ଚଏସ୍ ଗୋଟେ କ'ଣ ହ୍ୟାଲୋ ସେ କଥା ସେ କହୁଛନ୍ତି ଗୋଟିଏ ମାତ୍ର ଇନ୍ଦ୍ରିୟ ଯଦି ବିଷୟ ସୁଖରେ ଲାଗି ରହେ ତାହେଲେ ବି ସାଧକ ସାଧାରଣ ସାଧକ ବ୍ୟକ୍ତି ସାଧନ ମାର୍ଗରେ କଦାପି ଅଗ୍ରଗତି କରିପାରିବ ନାହିଁ ସେ ଇନ୍ଦ୍ରିୟ ବ୍ୟକ୍ତିକୁ ସାଧନା ପଥରୀଭୂତ କରାଇ ଦେଇପାରେ ଯେପରି ମହାରାଜ ଅମ୍ବରୀଶ କଥା ବିଟି ଅଛି ଯେପରି ମହାରାଜ ଅମ୍ବରୀଶ ତାଙ୍କର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ କରିଥିଲେ ଠିକ୍ ସେହିପରି ବ୍ୟକ୍ତି ତାର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ ରଖିଲେ ଇନ୍ଦ୍ରିୟଗୁଡ଼ିକ ସହଜରେ ସଂଯତ ହୁଅନ୍ତି ଏହା ହେଉଛି ମନ ଓ ଇନ୍ଦ୍ରିୟକୁ ସଂଯତ କରିବାର ଉପଯୁକ୍ତ ପନ୍ଥା ପ୍ରାୟ ତୁମକୁ ସବୁ ଲାଗିକି ରହିବାକୁ ପଡ଼ିବ ନା ଆଉ ଢିଲା ମାରିଲେ କେମିତି ଢିଲା ଢିଲା ତାହେଲେ ତୁମେ ଟାଣ ନବ ସିଏ ଆଉ ସେ ବଳବାନ ହେଉଛି ନା ଆଉ ଧୀରେ 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 ଚିକୁଦ ଓଡ଼ିଆ ଚେର ଭିଡ଼ିଲାଣି ତୁମେ ଯେଉଁ ଭାବୁଛ ମୁଁ ଗୋଟେ ଦିନ ଦୁଇ ଦିନ ତିନି ଦିନ ଯେତେ ଦିନ ତୁମେ ଇନ୍ଦ୍ରିୟ ଗୁଡ଼ିକୁ ଖରାପ ଜିନିଷରେ ବ୍ୟବହାର କଲ ତା ବଳ ବଢି ଗୁଡ଼ିକା ଚାଲିଛି ସିଏ ଦିନେ ମନକୁ ଧରିକି ତୁମକୁ ଟାଣି ନେଇ ପଳେଇବ ସିଏ ଦୁର୍ବଳ ହବନି କେବେ ସେଥିପାଇଁ ସେ ଗଲେ ଆମ ଫେରିବାର ଅଛି ଆଉ ସାଧକ ଏଇ ବଳଟା କେଉଁଠି ପାଇବ ଇନ୍ଦ୍ର ଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେଥିପାଇଁ ସେ ଲେଖେ ସାଧୁ ଗୁରୁଚରଣ ଉପାସନାସ୍ତ୍ରମ ସେହି ବେଲିକ ସାଧୁ ଗୁରୁଚରଣଙ୍କ ଉପାସନା କରିକି କେମିତି ଇନ୍ଦ୍ର ଗୁଡ଼ିକୁ ସବୁ ସଂଯୋଗ କରିବା ଇନ୍ଦ୍ର ଗୁଡ଼ିକ ସଂଯୋଗ କରିବା କେବଳ କାମନା ନୁହେଁ ସବୁ ଜିନିଷ ଚାରି ଯେତେ ପ୍ରକାର ଖରାପ ଅଭ୍ୟାସ ଅଛି କାହାର କଥା କହିବାର ଖରାପ ଅଭ୍ୟାସ କାହାର କ୍ରୋଧର ଯେତେ ପ୍ରକାର ଜିନିଷ ଗୁଡ଼ା ରହିଛି ସେ ସବୁ ଭଗବାନଙ୍କର ଉପାସନା ଗୁରୁ ବୈଷ୍ଣବଙ୍କର ଉପାସନା କରି ପ୍ରାର୍ଥନା କ'ଣ କଲେ କ'ଣ ପାରିହେବନି ସବୁ ଜିନିଷ ବଳଦେବ ଦେବ ଭକ୍ତିମୟ ଠାକୁର କ'ଣ ଲେଖିଲେ ଶ୍ଳୋକ ଉପରେ ପ୍ରତିକୂଳ ବାୟୁ ଜଳର ଉପରେ ନୌକାକୁ ଯେଭଳି ଅସ୍ଥିର କରେ ଯେଉଁଟା ଉପରଆଡ଼ୁ ଠେଲୁଛି। ସେହିଭଳି ଇନ୍ଦ୍ରିୟ ଗୁଡ଼ିକର ମଧ୍ୟରେ ଯିଏ ଇନ୍ଦ୍ରିୟର ଅନୁବର୍ତ୍ତୀ ହୋଇ ଅଯୁକ୍ତ ବ୍ୟକ୍ତିର ମନ ବିଚରଣ କରେ, ଇନ୍ଦ୍ରିୟମାନଙ୍କ ଭିତରେ ଯିଏ ଇନ୍ଦ୍ରିୟର ଅନୁବର୍ତ୍ତୀ ହେଇଗଲା, ଇନ୍ଦ୍ରିୟ ଗୁଡ଼ା ରହିଛନ୍ତି, ତା ଭିତରେ ତୁମେ ଇନ୍ଦ୍ରିୟର ଦାସ ହେଇଗଲ ଆଉ ଅଯୁକ୍ତ, ଏଣେ ଭଗବାନ ସହିତ ଯୁକ୍ତ ହେଇପାରୁନ, ଇନ୍ଦ୍ରିୟ ହିସାବରେ ତୁମେ ଚାଲୁଛ, ଇନ୍ଦ୍ରିୟ ହିସାବରେ ତୁମେ ଚାଲୁଛ, ମନ ବିଚରଣ କରେ, ସେଇ ଏକ ଇନ୍ଦ୍ରିୟ ତାହାର ପ୍ରଜ୍ଞାକୁ ହରଣ କରିନେଇଛି, ସେଇ ଇନ୍ଦ୍ରିୟଟା ପ୍ରଜ୍ଞାକୁ ହରଣ କରିନେଇଗଲା, ସେମାନେ ଗୁଡ଼ା କିଣିବ ପଳେଇଗଲା ଦିନ ଅଜାମିଳର, ସେ କ'ଣ ଦେଖିଦେଲା ସେଇଟା ତା ପ୍ରଜ୍ଞାଟା ହରଣ ହେଇଗଲା, ଆଉ ପାରିଲାନି ମନକୁ ସଂଯମ କରିପାରିଲାନି, ବୁଦ୍ଧି ଦ୍ୱାରା ବି ମନକୁ ସଂଯମ କରିପାରିଲାନି, ପ୍ରଜ୍ଞା ପଳେଇଯିବ। ବଡ଼ ବିପଦ ଏଇଟା, ସେ କଥା ସେ ଭକ୍ତି ବିନା କେବେ ହେଇପାରିବନି ଏଇଟା ଦେଖୁଛନ୍ତି। ଆଚ୍ଛା ବଲ୍ଲଭ ଦାସ ଟିକାର ଲେଖିଲେ, ମତ ନିବେଶିତ ମନ ମନସ୍କ ତୟେ ଇନ୍ଦ୍ରିୟ ନିୟମ ଅଭାବେ ଦୁଷ୍ମାହ। ଯେଉଁ ମନଟା ଭଗବାନଙ୍କ ପାଖରେ ଲାଗୁ ନାହିଁ, ଯେଉଁ ଇନ୍ଦ୍ରିୟଟା ଭଗବାନଙ୍କ ସେବାରେ ଲାଗୁନାହିଁ, ତାର ଦୋଷଟା କ'ଣ କ'ଣ ତାର ଦୋଷ? ଏ ଶ୍ଳୋକରେ ଦେଖେଇଲେ, ଇନ୍ଦ୍ରାଣୀ ଚରତମ ଯତ ମନ ଅନୁଭୂତି ତଦସ୍ୟ ହରତି ପ୍ରଜ୍ଞା ବାୟୁନାଭ ଇବାମ ବସି ଇନ୍ଦ୍ରିୟାଣମ ଇତି। ଏ ଶ୍ଳୋକ ଆରମ୍ଭ କଲେ, ବିଷୟସୁ ଚରତମ ଚରତମ ବିଜିତ ଇନ୍ଦ୍ରିୟାଣମ ମଧ୍ୟ ଯତ୍ ଏକମ ଶ୍ରୋତ୍ୟମ ବା ଚକ୍ଷୁ ବା ଅନୁଲକ୍ଷୀକୃତମ ମନ ବିଧିୟତେ ପ୍ରବର୍ତ୍ତତେ, ବିଧିୟତେ ଅର୍ଥ ପ୍ରବର୍ତ୍ତତେ। ଏଠି କହିଲେ ନା ବିଷୟସୁ, ବିଷୟ କ'ଣ ନା ଚରତମ ବିଜିତମ ଇନ୍ଦ୍ରିୟାଣମ ମଧ୍ୟ, ଅଲଗା ଇନ୍ଦ୍ରିୟ ଗୁଡ଼ାକ ତୁମେ ଜୟ କରିଛ କିନ୍ତୁ ଗୋଟିଏ ଇନ୍ଦ୍ରିୟକୁ ଜୟ କରିନ। ସେ କହୁଛନ୍ତି ଯଦ୍ ଏକମ ଶ୍ରୁତ୍ୟମ ଗୋଟେ ଶୁଣିଦେଲ ଗୋଟିଏ ଇନ୍ଦ୍ରିୟ ବା ଚକ୍ଷୁ ଅନୁଲକ୍ଷୀକୃତ, ଚକ୍ଷୁ ଦ୍ୱାରା ଦେଖିଦେଲ, ଯେମିତି ଆଙ୍କର ହେଲା ଆମର ଋଷି ଶୃଙ୍ଗଙ୍କର ହେଲା, ଋଷି ଶୃଙ୍ଗଙ୍କର ପିତା କିଏ ବିଭାଣ୍ଡକ, ବିଭାଣ୍ଡକର ସିଦ୍ଧି ହେଇଥିଲା ନା, ସେ ସେମିତି ଚାହୁଁଥିଲେ ମୋ ପୁତ୍ରକୁ ଇନ୍ଦ୍ରିୟ ଗୁଡ଼ାକ କିଛି ଆଉ ତାକୁ ଦେଖେଇବି କିଛି କରିବେ। ବିଭାଣ୍ଡକ ଋଷି ବଡ଼ ତପସ୍ୱୀ ଥିଲେ ନା, ବିଭାଣ୍ଡକ ଋଷି ସୂର୍ଯ୍ୟ ଆସିବା ପୂର୍ବରୁ ପିତୃ ପଳାନ୍ତି, ସୂର୍ଯ୍ୟ ଆସିବା ପୂର୍ବରୁ ସେ ପଳେଇଯିବେ, ଆସିକି ଭୋରୁ ଉଠିକି ସ୍ନାନ କରିବେ, ସ୍ନାନ କରିକି ସବୁ କିଏ କିଏ କୁହନ୍ତି ସେ ଲିମ୍ବ ଗଛ ଥିବ, ଲିମ୍ବ ଗଛ ମୁଁ ଲିମ୍ବ ଗଛକୁ ସେ ସବୁ କାମୁଡ଼ି ତା ଚୋବେଇବେ ତା ଛାଲିକି, ଖାଲି ଲିମ୍ବ ରସ ପିଇବେ, ଭିତରେ ପଶିଛେ ପୁଣି ଭିତରେ ପଶିବେ ଧ୍ୟାନ କରି। ଆଉ ଥରେ ଏମିତି ବିଳମ୍ବ ହେଇଯାଇଛି ଆଉ ସ୍ନାନ କରୁଛନ୍ତି, ବିଳମ୍ବ ହେଇଛି ସେତେବେଳେ ତ ସ୍ନାନ କରନ୍ତି କୋଥିରେ ଝରଣାରେ, ଉଦକରେ ସ୍ନାନ କରୁଛନ୍ତି, ନିର୍ଝରରେ ସ୍ନାନ କରୁ କରୁ ସେଠି ଯାଉଛନ୍ତି, ଉର୍ବଶୀନା କିଏ ଉର୍ବଶୀନା ମେନକା କିଏ ଗଲେ ଦେଖିଦେଲେ ଆଉ ରୂପରେ ସାଙ୍ଗେ ସାଙ୍ଗେ, ଏତେ ଦିନ ସଞ୍ଚିତ ଜିନିଷଟା ଏତେ ପ୍ରଭୁଙ୍କର ଗୋଟେ ଅଛି ନା, କାରଣ ସେ ତ ରାମଜୀ ଅବତାର ହବ, ଆମକୁ ସବୁ ଶିଖା ହେଲା କେହି ବି କେବେ ଭଗବାନଙ୍କର କୃପା ବିନା ଇନ୍ଦ୍ରିୟକୁ ଯେ କରିବେ ନା, ଯେ କେତେ ତ୍ୟାଗୀ ଦେଖିଦେଲେ, ଦେଖିଦେଲା ପରେ ତାଙ୍କର ତ ସ୍ଖଳିତ ହେଲା ବୀର୍ଯ୍ୟ, ସେଟା ନଦୀ ସ୍ନାନ କରୁଛନ୍ତି ସ୍ନାନ ଅବସ୍ଥାରେ, ସେଟା ଭାସିକି ଯାଉଛି, ସେ ହରିଣଟା ପିଲା ଆଉ ହରିଣଟା ଜଳପାନ କରୁଛି ସେଟା ଶୁଖିଦେଲେ। ଋଷି ନା ଏ ତପ ସଞ୍ଚିତ ତପ ଭଗବାନଙ୍କର, ଏ ତ ପ୍ରଭୁଙ୍କର ଗୋଟେ ଲିଲା ହବ, ରାମଜୀଙ୍କର ଅଯୋଧ୍ୟାକୁ ଆସିବେ, ରାମଜୀ ଆସିବେ, ସେ ନ ଆସିଲେ ବର୍ଷା ହବନି, ସେଣେ ଅସୁବିଧା ରହିଛି, ଆଉ ସେ ତାର ହରିଣୀ ତ ସେ ପାଖରେ ରୁହେ ଆଶ୍ରମ ପାଖରେ, ଗର୍ଭବତୀ ହେଲେ ଗର୍ଭବତୀ ହେଲାକୁ, ଆଉ ବାଳକଟା ହେଲେ ବାଳକଟା ଋଷି ଶୃଙ୍ଗ ଆଉ ସିଂହଟା ଥିଲା ଆଉ ଏଥର ଜାଣିଦେଲେ, ଆଉ ଋଷି ଦେଖୁଛନ୍ତି ହରିଣଟା ପିଲା, ତାକୁ ତାକୁ ଆଣିକି ରଖିଲେ, ରଖିଲା ପରେ ଚିନ୍ତା କଲେ କୌଣସି ନାରୀକୁ ସେ ସବୁ ଜାଣିଛନ୍ତି ଯେ ସେ ନାରୀ ତା ଭିତରୁ ଯିଏ ପ୍ରବେଶ କରିବ ତାକୁ ଅଭିଶାପ ଦେଇକି ମାରିଦେବେ, ମୋ ପୁଅକୁ ମୁଁ କେବେ ବ୍ରହ୍ମଚର୍ଯ୍ୟରୁ ହରେଇବିନି, ସେ ସବୁବେଳେ କ'ଣ ଭଲ ବ୍ରହ୍ମଚର୍ଯ୍ୟ, କାରଣ ମୋର ଏତେ ସଞ୍ଚେତପଟା ନଷ୍ଟ ହେଇଗଲା, ପୁଅଟାକୁ କେବେ ଖାଇବାକୁ ଦିଅନ୍ତିନି, ଏଇ ଫଳମୂଳ ଆଣିକି ତାକୁ ଜଗିକି ରଖନ୍ତି ସବୁବେଳେ, ଫଳମୂଳ କିଛି ତାକୁ ତାଙ୍କୁ ଅଲଗା ଜିନିଷ ଖାଇବାକୁ ଦେବିନି, ରଖୁଥିଲେ ତାଙ୍କୁ ସେମିତି ଆଉ। ଆଉ ନାରୀ ପୁରୁଷ କ'ଣ ଜାଣନ୍ତିନି, ନାରୀ ପୁରୁଷ କିଏ ଜାଣିଛନ୍ତି, କାହା କଥା ଶୁଣୁନାହାନ୍ତି କେ ଦେଖିନାହାନ୍ତି କ'ଣ, ଆଶ୍ରମ ତ ଛାଡ଼ନ୍ତି ସମସ୍ତେ ଜାଣିଛନ୍ତି, ବିଭାଣ୍ଡକ ଏଠି ପଶିଲା ମାନେ ବିଭାଣ୍ଡକ ଅଭିଶାପ ଦେଇଦେବେ ଆଉ, ଆସନ୍ତା ଶାନ୍ତ ହଁ କ'ଣ ତାଙ୍କ ଶାନ୍ତଙ୍କୁ ବିବାହ ହେଇଥିଲେ, ଆସି ଶାନ୍ତଙ୍କୁ ତ ବିବାହ ହେଲା, ସେ କ'ଣ ତାଙ୍କର ସେ ଦଶରଥଙ୍କର ସେ ସାଙ୍ଗମ ତାଙ୍କର ସେ ବ୍ରାହ୍ମଣମାନଙ୍କର ଅଭିଶାପର ବର୍ଷ ବସାବନି ତାଙ୍କର ରାଜ୍ୟରେ, ଆସି ତାଙ୍କର ପଚାରିଲେ ବଶିଷ୍ଠା ଋଷିମାନଙ୍କୁ କହିଲେ ମାନେ ତୁ ବ୍ରାହ୍ମଣମାନଙ୍କୁ ସବୁ ହଇରାଣ କରୁଛ, ସେ ତୁମର ଅଭିଶାପ ପଡ଼ିଯାଇଛି, ବର୍ଷା ହେବ, ଯଦି ବର୍ଷା ହେବ କେବଳ ବିଭାଣ୍ଡଙ୍କର ପୁତ୍ର ଋଷେଶ୍ୱରଙ୍କୁ ଯଦି ତୁମେ ଆଣିପାରିବ। ଏଇ ଯେଉଁ ଆଙ୍କର କଥାଟା ତୃତୀୟ ସ୍କନ୍ଦ ଭାଗବତ କପିଳ ତାଙ୍କ ମାଆଙ୍କୁ କହୁଛନ୍ତି, ବିଭାଣ୍ଡ କଥାଟା ସିନା ଏଇ ଇନ୍ଦ୍ର ସଂଯମରେ ସେ ତାଙ୍କରି କଥା ଲେଖାହେଇଛି। ବିଭାଣ୍ଡକ ପଡ଼ି ତାଙ୍କ ଋଷେଶ୍ୱରଙ୍କୁ ଚାଲିଗଲେ ତୁମେ କ'ଣଟା ଦେଖେଇବ? ମୁଁ ଏଇଟା ଖାଲି ପ୍ରଭୁଙ୍କର ଗୋଟେ କୃପାରେ ଭଗବାନ ଡାକି ଡାକି ମୁଣ୍ଡ ଗୁଞ୍ଜିକି ତୁମେ ଯିବା, ତୁମେ କହୁଛ ମୁଁ ଇନ୍ଦ୍ରିୟ ସଂଯମ କରିବି, ଚଲେଇ ଦେଉଛ ଖାନା ଖାଇଲା ବେଳେ କୁଆଡ଼େ ଜିଭ ବୁଲୁଛି ଯେ ମାନେ ହିସାବ ପତ୍ର ନାହିଁ ଛେଳି ଭଳିଆ, ଆଉ ଇନ୍ଦ୍ର ସଂଯମ କରିବି କ'ଣ? ଇନ୍ଦ୍ର ସଂଯମ କରିବ କି? ଇଏ ସବୁ କାମ କରିବା ଲୋକ ଠକି ଯାଉଛନ୍ତି। ଆମେ କେବଳ ଆମେ କ'ଣ ଯୋଗ୍ୟ ପାଇଁ ଆସିଛି? ଆମେ ଚାହୁଁଛେ କ'ଣ? ଯୁକ୍ତ ରହିକି ଇନ୍ଦ୍ରମାନେ ଯାହା କରୁଛନ୍ତି ଉତ୍ପାଦ କରନ୍ତୁ କ'ଣ? ଆଉ ଯେଉଁ ଜନ୍ମ ହେଲେ ତାକୁ ସଂଯମ କରିବା, ସଂଯମ କରିବା ଆମ ଶକ୍ତି ନାହିଁ, ଧରିବା କାହାକୁ? ମାଲିକ, ତାଙ୍କ ସେବା କରିକି ଏ ଯୁକ୍ତ ରାମ ରହିଥିଲେ ମାଲିକର କୃପା ହେଲେ ସଂଯମିତ ହବ। ଆଉ ତୁମେ କ'ଣ ସଂଯମ କରି ରଖିବ? କିଛି ପାରିବନି। ଆଉ ସେ ତାଙ୍କର ତାଙ୍କୁ ପଠାଇଲେ ପଠାଇଲା, କିଏ ତ ରାଜି ହେଲେ ଯିବ କିଏ ସେଠିକି? ଆଉ ବେଶିଆଙ୍କୁ ପଠାଇଲା, ସେ ଧନ ଲୋଭରେ ଗଲେ, ନୌକାରେ ଗଲେ, ଜଳରେ ଯାଇକି ରହିକି ତ ଅନୁସନ୍ଧାନ କରିବେ ନୌକାରେ, ସେଟା ପୁରା ସୁନ୍ଦର ବୋଲେ। ଆଉ ମିଷ୍ଟକ ସବୁ ମିଷ୍ଟ ଘୃତ ମିଷ୍ଠା ସେ ଲଡ଼ୁ ସବୁ ବନେଇକି ନେଇଗଲେ, ରସସ୍ୱାଦ ଜିନିଷ ଗୁଡ଼ା। ଆଉ ଇଏ ତ ଜୀବନରେ ଇଏ ଫଳ ଛଡ଼ା କିଛି ଖାଇ ନାହିଁ, ବଣର ବାପ ଯେ ନିମ୍ବରସ ଖାଉଛି, ପୁଅ କ'ଣ ଦେଇଥିବ ତମେ ଜାଣିଥିବ? ତାକୁ ଆପଲ ଆଣିକି ଆପଲ ସେଓ ଆଣିକି ଅଙ୍ଗୁର ଆଣିକି ଦେଇଥିବ, ସପେଟା ଆଣିକି ଦେଇଥିବ ନା କ'ଣ? ଇଏ କେଉଁଠି ଜାଣିଛି? ଇଏ ତାର ବେଶାଟା ପ୍ରଭୁଙ୍କର ତ ଗୋଟେ ବିଚିତ୍ର, ତାର ସିଏ ବି ବେଶା ସେଭଳି ନା, ସେ କ'ଣ ସାଧାରଣ ହେଇଥିବ ନା କ'ଣ? ଗୋଟେ ସମାଜର ଅଧପତନ ଅବସ୍ଥା ହେଉଛି ଦୁଇଟା, ରୂପାଜୀ କୁହନ୍ତି ଅଧପତନ ହେଉଛି ଏଇଟା, ନାରୀ ଯଦି ବିବାହ ପୂର୍ବରୁ କାହା ସହିତ ସମ୍ପର୍କ ରଖିଲା, ଆଉ ପୁରୁଷ ଯଦି ବିବାହ ପୂର୍ବରୁ କାହା ସହିତ ସମ୍ପର୍କ ରଖିଲା, ତାହେଲେ ସବୁ ବର୍ଣ୍ଣ ସଂଗ୍ରହ ହେଇଯିବ ନା ସମାଜରେ। ଆଉ ସୃଷ୍ଟି ତ ଆରମ୍ଭରେ ଗୋଟେ ଲମ୍ପଟ ପୁରୁଷ ଗୁଡ଼ାକ ଅଛନ୍ତି, ତାଙ୍କର ତ ସବୁ ଗୋଟେ ଜନ୍ମ ନକ୍ଷତ୍ର ହିସାବରେ ଏଗୁଡ଼ା ସବୁ ଅସତୀ ନାରୀ ଲମ୍ପଟ ପୁରୁଷ ସୃଷ୍ଟି ପାଇଁ ଏଗୁଡ଼ା ସବୁ, ଆଉ ଏଗୁଡ଼ା ତ ଆଗରୁ ଏଗୁଡ଼ା ସବୁ ଥିଲା, ଯାହାକୁ ତାଙ୍କ ଡେଷ୍ଟିନି ଥିଲା, ବର୍ତ୍ତମାନ ସବୁ କ୍ରିଏଟ୍ କରାହଉଛି। ଏଇଟା କ'ଣ ସବୁଗୁଡ଼ା ଏମିତି ନା କ'ଣ? ଏଇଟା ଯେଉଁ ମୋବାଇଲ ଫୋବାଇଲ କରିକି ସବୁ ଖରାପ ଜିନିଷ ସବୁ ମୋବାଇଲ ଛାଡ଼ୁଛନ୍ତି, ଏଇଟା କେମିତି ତୁମେ ସରକାର ଗୋଟେ ବ୍ୟାନ୍ କରୁନୁ? ଖରାପ ଜିନିଷଟା କାହିଁ ଛାଡ଼ୁଛ? ତୁମେ ଯାହା କରୁଛ କର, ତୁମ ଭିତରେ ରଖ, ଆହୁରି କିଏ ଗୋଟେ ଜାଣିଥିଲା? ଆମେ ଗୋଟେ ଆମେ ଆଜୀବନ ଜାଣିନୁ, ପୁଅ କ'ଣ ଝିଅ କ'ଣ କେମିତି କ'ଣ, ଏ ସବୁ ଏଗୁଡ଼ା ଜାଣିଲେଣି? ଏଇଟା କିଏ ମଣିଷ ହେବେ? ଏଇଟା ସବୁ ତିଆରି କରାହଉଛି ଲାମ୍ପଟଟା, ସେ ତ ଜାଣିଛି, ସେ ପୁରୁଷକୁ କେମିତି ତାକୁ କ୍ୟାପଚର କରିବାକୁ ପଡ଼େ ସେ ଜାଣିଛି, ସେ ତାର ଗଲା ନାଇଁ, ତାର ନୌକାରେ ନୌକାରେ ରହିବ, ନୌକାରେ ରହିକି ଅନୁସନ୍ଧାନ କରିବ ବିଭାଣ୍ଡକରୁ ସେ କ'ଣ କରୁଛନ୍ତି। ବିଭାଣ୍ଡ କେତେବେଳେ ଫଳ 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 ପାଇଁ ଯାଆନ୍ତି, ଫଳମୂଳ ପୁଅକୁ ଛାଡ଼ନ୍ତିନି କୁଆଡ଼େ, ତୁ ଏଇଠି ରହିବ ଆଶ୍ରମ ଭିତରେ, ସେ ଯାଆନ୍ତି ନିଜ ଫଳ ଧରିକି ଆସନ୍ତି। ଏ ସମୟରେ ଗଲା ଆଉ ଆଜି ଦେଖିଲା ତାହେଲେ ଇଏ ଭାବିଲା, ଇଏ ଗୋଟେ ବାବାଜୀ, ଇଏ ତ ଜୀବନରେ ନାରୀ ପୁରୁଷ ଚିହ୍ନିନି, ଇଏ ଆଉ ପଚାର ତମ ରୋଷେଇ ତୁମ ଆଶ୍ରମ କେଉଁଠି? ସେ କାହିଁ ଜାଣିବ ପୁରୁଷ କିଏ ନାରୀ କି? ତୁମ ଆଶ୍ରମ ନା ମୋର ଆଶ୍ରମ ଭିତରେ ଅଛି, ଭଲ ବହୁତ ସୁନ୍ଦର ଉଦ୍ୟାନ ସବୁ ଅଛି। ଆଉ ତା କଥା ରୂପଟା ଦେଖୁନା କେମିତିକା, ରୂପରେ ଧର ତାର ବଚନ ଶୁଣିଲା, ଏ କଥାଟା କ'ଣ ଭଲ ଲାଗୁଛି? ଆଉ ତ ପ୍ରଭୁଙ୍କର ଗୋଟେ ବ୍ୟସ୍ତ ଥିଲା, ରାମଜୀ ଆସିବେ, ଏଇ ତ ଅତି ସଞ୍ଚିତ ତାଙ୍କର ତପ ରହିଛି ନା, ତାଙ୍କର ବ୍ରହ୍ମଚର୍ଯ୍ୟଟା କ'ଣ ମହିଳା ନା କ'ଣ? ସେଥିରେ ମହାତ୍ମା ଭଗବାନଙ୍କର ସବୁ ପ୍ରଭୁଙ୍କର ସବୁ ଯାହାକୁ ବିଭୂତି ସେମାନେ ଆସିବେ, ଏସବୁ କ'ଣ ଭୋଗିଲେ କ'ଣଟା ଋଷିମୁନିମାନଙ୍କ ସନ୍ତାନ ନଥିଲା ନା କ'ଣ? ବୈଶିଷ୍ଟ୍ୟ ବିଶ୍ୱାମିତ୍ର ଏମାନଙ୍କର ସବୁ ଯାହା ସବୁ ଯୋଗୀମାନଙ୍କ ସନ୍ତାନ ନଥିଲା, ସେମାନେ ଏଇଭଳିଆ ଭୋଗବୁଦ୍ଧି କରୁଥିଲେ, ଭୋଗବୁଦ୍ଧି ନୁହେଁ, ସେ ସବୁ ଅଲଗା, ଏଇଟା ସ୍ତର ଚେତନା ସ୍ତର କଥା, ସେଇଟା କ'ଣ ଜାଣିବ, ଚେତନା ସ୍ତର ଅଲଗା। ଆଉ ସେ ତାଙ୍କର ତ ତାଙ୍କ ଭୋଜନ ଦେଇଦେଲେ, ଯେଉଁ ଲଡ଼ୁ ଫଡ଼ୁ ନେଇଥିଲେ ତାଙ୍କୁ ଖାଇବାକୁ ଦେଇଦେଲେ, ଆଉ ଇଏ ୟାକୁ ଆଉ ଇଏ ଫଳ ଯେ ଶୁଖିଲା ଫଳ ଖାଇଥିଲା ଏ ପାଠରେ ଯେତେବେଳେ ବାଜିଲା, ଏଗୁଡ଼ା ଭଲ ଖାନା ଖାଉଛି, ଆଙ୍କ ଆଶ୍ରମରେ ଭଲ ଅଛି, ମୋର ଯେଉଁ କଞ୍ଚା ଫଳ ଖାଇକି ମୋ ଜୀବ ଛିଡ଼ିଲାଣି। ଆଉ ଗଲା ତାକୁ ଗଲା ତାକୁ ତ ଭୋଜନ ଦେଇଦେଇକି ପଳେଇଗଲା, ଆଉ ଏଇଟା ଖାଲି ଝୁରେଇକି ରହିଲା, ତା ରୂପଟା ଚିନ୍ତା କଲା। ପୁଅ ଯେତେବେଳେ ବିଭାଣ୍ଡ ଯେତେବେଳେ ଆସିଲେ, ଆକୁ ଦର୍ଶନ କରିଦେଲେ କାହାକୁ? ଋଷେଶ୍ୱରଙ୍କୁ ଜାଣିଦେଲେ, ଇଆର ଗୋଟେ ନାରୀ ଦର୍ଶନ ହେଇଛି, ତା ବିକାରକୁ ଜାଣିଦେଲେ, ମାନସିକ ବିକାରକୁ, ଭାଣ୍ଡ କ ଭଗବାନଙ୍କ ଲୋକ ସବୁ ଜାଣିଦେ, ଆରେ ଇଆର କାହାକୁ କୌଣସି ନାରୀ ଦର୍ଶନ ହେଲା, କାହିଁକି ଆମ ମନରେ ଗୋଟେ ବିକାର ଆସିଲା? କାରଣ ଆତ୍ମାନନ୍ଦଟା ଅଲଗା ନା, ଯିଏ କୃଷ୍ଣଙ୍କ ସହିତ ସମ୍ପର୍କ, ତାଙ୍କ ଆନନ୍ଦ ତାଙ୍କର ସକନ୍ତି ଗୋଟେ ଛୋଟ ପିଲାଟା, ତା ହସଟା କେମିତିଆ, ତା ପାଦ କତୁରୁ ହାତ ପାଦ ସବୁବେଳେ ହସ, ତା ଛୋଟ ପିଲାର ଖାଲି ହସକୁ ହସ ନୁହେଁ, ତା ପାଦଟା ବି ତୁମକୁ ହସ ଲାଗିବ, ଯାହା ଦେଖିବ ସବୁ ହସ ଆନନ୍ଦ ଲାଗିବ, କାହିଁକି ତା ତା ସ୍ୱରୂପ କିଛି ସ୍ପର୍ଶ କରୁନି, ବର୍ତ୍ତମାନ କାମ କ୍ରୋଧ କିଛି ସ୍ପର୍ଶ କରୁନି, ସେତେବେଳେ ଆତ୍ମାନନ୍ଦଟା ଅଲଗା ନା, ବ୍ରହ୍ମାଣ୍ଡରୁ ସେ ଦେଖିଦେଲେ ଇଏ ଗଲା, ଇଏ କା ପାଲରେ ପଡ଼ିଗଲା, ବୋଧେ କୁନାରିକି ଦେଖିଲା, ଇଏ ତ ବସିକି ତାର ଝୁରି ହେଲା ତାକୁ, ଆଉ କେଡ଼େ ବଢ଼ିଆ ରୂପ, କ'ଣ ଖାଇବାକୁ ଦେଲା, ସିଏ ମାର୍କର ରଖିଲା, ସିଏ ତାର ଜଳ ଭିତରେ ଯାଇକି ରହି ରହିଲା, ପୁଣି ଦେଖିଲା କେତେ ଦିନ ଗଲା, ପୁଣି ଆଇଲା, ଆସିଲା ତାକୁ ଆଲିଙ୍ଗନ କଲା, ଖାଲି ସ୍ପର୍ଶ କରିଛି ଆଉ, ଏଣେ ତିନିଟା ରୂପର ରୂପ ହେଲା, ଏଣେ ରୂପର ଲାମ୍ପଟ୍ୟ, ଜିହ୍ୱାର ଲାଳସା, ଅସତ ଜିହ୍ୱା ବଚନରେ ଏଇଟା ଲାଗିବ ଅସତି, ଆଉ ଏଇଟା ଲାଗିବ ଲାଳସା, ଜିହ୍ୱାର ଲାଳସା, ଏଣେ ଏଇ ସ୍ପର୍ଶର ଜାଡ୍ୟତା ତାକୁ କରିଦେଲା, ତା କହିଲା କ'ଣ କ'ଣ କଥା ତୁମ ଆଶ୍ରମ କୁଆଡ଼େ, ଏଇଟା ମୁଁ ପଳେଇ ତୁମ ଆଶ୍ରମରେ, ଚାଲ ଆମ ଆଶ୍ରମ ଯିବା, ଆଉ ବସେଇ ଜଳ ମାର୍ଗରେ ନେଇ ଯାଇକି ପହଞ୍ଚିଲା ବେଳକୁ ସୀମାରେ ବର୍ଷା ଆରମ୍ଭ ହେଲା, ଆଉ ସେ ଜାଣିଦେଲେ ଆଉ ଆଇଲେଣି କିଏ ରୋଷେଇ ସଙ୍ଗେ ଆସିଗଲା, ଆଉ ଆଉ ସେଠୁ ସେ ଗଲାବେଳେ ପୁଣି ଦେଖ ଶାନ୍ତାକୁ ବି ବାହାରିଲେ, ପ୍ରଭୁଙ୍କର ଅଛି ତାଙ୍କର ଯୋଜନା, ଶାନ୍ତ ବିବାହ ହେଲେ ଗାଡ଼ି ଦଶରଥକୁ ଖବର ଦେଇଦେଲେ, କନ୍ୟା ଶାନ୍ତା ନା ତାଙ୍କ ଶାନ୍ତ ବିବାହ ହେବେ, ହଁ ତାଙ୍କୁ ଖବର ଦିଆହେଲା ଦଶରଥ, ତାଙ୍କ ଦଶରଥଙ୍କୁ ବସି ସହିତ ରୋଷେଇ କରେ, ବର୍ତ୍ତମାନ ଗୋଟେ ସୁଯୋଗ ମିଳିଛି, ତାଙ୍କ ବାପାଙ୍କ ତ ତୁମେ ଛଡ଼େଇକି ଆଣିପାରିବନି, ଇଏ ଆସିଥିଲ ଅଭିଶାପ ଦେବା ପାଇଁ ବିଭାଣ୍ଡକ, ତାଙ୍କ ଋଷିମାନେ ବୁଝେଇଲେ ନା ନାଇଁ ପ୍ରଭୁଙ୍କର ଇଚ୍ଛା ଏଠି ରାମ ଆସିବେ, ତୁମେ କ'ଣଟା କହୁଛ, ବୈଶିଷ୍ଠ ଋଷିମାନଙ୍କୁ ବୁଝେଇଲେ, ଯଜ୍ଞ ଆଉ କେହି କଲେ ହେବନି, ଆଉ ସିଏ ତ ସାଧୁ ଥିଲେ ଏମିତି ରାମକୁ ହେବ ଗୋଟେ ବେଶିଆକୁ ଛୁଇଁଦେଲେ ପଳେଇଆଇଲେ, ଏଠି ବିବାହ ହେଇଗଲେ, ଆରେ ସିଏ ପୁଣି ଯଜ୍ଞ କରିକି ଭଗବାନଙ୍କୁ ଆସିବେ, ଭୋଗ ସମାନ ତୁମେ ଭାବନା, ଏ ଆଚାର୍ଯ୍ୟମାନେ ଜିନିଷ ଲୋକମାନେ କୁହନ୍ତି, ସିଏ ଆଚାର୍ଯ୍ୟ ଏତେ ବିବାହ ହେଇଥିଲେ, ବିବାହ ତୁମ ଭଳିଆ ସେ ଭୋଗୁଥିଲେ, ଘୁଷୁରୀ ଭଳିଆ ତୁମ ଭଳିଆ କୁକୁର ଘୁଷୁରୀ ଭଳିଆ ଭୋଗୁଥିଲେ, ତୁମ ଭଳିଆ ସବୁ ଭୋଜନ କରୁଥିଲେ, ତୁମେ ବିବାହ ହେଉଛ ଭୋଗିବା ପାଇଁ, ତାଙ୍କର ବିବାହଟା ସମାନ, ତୁମ ଚେତନାଟା ସମାନ, ତାଙ୍କ ଦ୍ୱାରା ମୁଁ ଦେଖା ହେଉଛି, ତୁମେ କାହିଁକି ଏଇଟା ଭାବୁଛ ସମାନ, ଭୋଗ ଗୋଟେ ଚେତନାର ଜିନିଷ, ସେଇଟା ତୁମେ କିଛି ବିଚାର କରିପାରିବନି, ଅଦ୍ୱୈତ ଆଚାର୍ଯ୍ୟଙ୍କର ପୁତ୍ର ଥିଲେ ଭକ୍ତିମଣ ଠାକୁରଙ୍କର, ସେ ଗୋଟେ କିଏ ଉଦାହରଣ ଦେଉଥିଲା ସେମିତି ଗୋଟେ ନନ୍ସେନ୍ସ, ତାଙ୍କର ଏତେ ସନ୍ତାନ ଥିଲେ, ତୁମେ କିଏ ତୁମେ କ'ଣ ଜାଣିଛ, ସେଗୁଡ଼ା କ'ଣଟା ଆଚାର୍ଯ୍ୟମାନେ କାହିଁକି ଏଠି ଆସନ୍ତି, କ'ଣ ଏ ଲୀଳାଟା ହୁଏ, କ'ଣ ତାଙ୍କର ଇଏ, ଏ ଯାହାର ଅନ୍ତରରେ ଭୋଗ କୃଷ୍ଣ ଶକ୍ତିଟା ଅଛି ତାକୁ ଭୋଗଟା କ'ଣ କିଛି ନା, ମଧୁରଟା ସେ ଯେତେବେଳେ ଦେବ ମନ୍ଦିରକୁ ଗଲେ ତାର କ'ଣ ଭକ୍ତି ହେଇଯିବ, ତା ତ ଭିତରେ ସେଇଟା ରହିଛି, ତାର ଆସିବ ତାର ଆଖି ଟଳଟଳ କରିକି ଗୋଟେ ପ୍ରଣାମ କରିଦେଇ ପଳେଇଲା, ନା ମନ୍ଦିରକୁ ଯାଇଥିଲେ, କିରେ ମନ୍ଦିରକୁ ଗଲେ କ'ଣ ତାର ମଦ ନିଶାଟା ଅଛି, ସେଗୁଡ଼ା ତାଙ୍କର କୃଷ୍ଣ ଶକ୍ତିର ଆବେଶଟା ରହିଛି, ସଂସାରକୁ ଯାହା କଲେ କ'ଣଟା ହେଇଗଲା, କ'ଣଟା ହେଇଗଲା ସେଥିରେ, ଆଉ ସେଇଟା ସବୁ ଚେତନା ଜିନିଷଟା ତୁମେ କ'ଣ ଏଇଟା ଜାଣିବ, ଜାଣିବ ନା, ତୁମର ଭୋଜନ ଆଉ ଗୁରୁଙ୍କର ଭୋଜନ ସମାନ ନା, କ'ଣ ପ୍ରସାଦ ପାଇଲା ବେଳେ କେତେଥର କୃଷ୍ଣଙ୍କୁ ଚିନ୍ତା କରିଛ କହିଲେ, ଦେଖିବା ପ୍ରସାଦ ପାଇଲା ବେଳେ ପ୍ରଭୁ ଏଇଟା ପାଇଛନ୍ତି, ଏ ଜିଭର ବାଜିଲା ବେଳକୁ ତାକୁ ଅନେଇଥିବେ ବଢିଆ ଟେଷ୍ଟ ହେଇଛି, କିଏ ଆଜି ରୋଷେଇ କରିଛି, କିଏ ଆଜି ରୋଷେଇ କରି ତାକୁ ଆଉ ବଢିଆ ହେଇଛି, ଆଜି କିରେ ବଢିଆ ହେଇଛି, କ'ଣ କରୁଛ ତୁମେ ବଢିଆ, ଭଗବାନ କଥା କିଏ ଉଚ୍ଚ, ତୁମେ ଆମ ଚେତନାଟା ଏଇଟା ସବୁ କୃଷ୍ଣ ଚେତନା ପର୍ବତ ଗୋଟେ ସବୁ ଲଗେଇ ଚେତନାଟା ସ୍ତରକୁ ଯିବାକୁ ପଡିବ, ଭାଇ କଥା ଗୁଡ଼ା କାହିଁକି ସେ ସବୁ ବୈଶିଷ୍ଟ କହିଲେ ତାକୁ ସୁଯୋଗ ମିଳିଛି, ବର୍ତ୍ତମାନ ଡାକିଆଣ ଋଷେଶ୍ୱରଙ୍କୁ ଆମନ୍ତ୍ରଣ କର ଆଉ ଯଜ୍ଞ କର, ସିଏ ଯଜ୍ଞ କଲା ପରେ ଚୋର ଆସିଲେ ବିଭାଜନ ହେଲା, ରାମଜୀ ଆଇଲେ ନା ଇନ୍ଦ୍ରସେନ ଜଙ୍କର ତାଙ୍କ କଥା ଭଗବାନ କପିଳ ଦେବେ ମାଙ୍କୁ କହିଛ, ଋଷେଶ୍ୱରଙ୍କ ଦେଖା ଆଜି କ'ଣ ହେଇଗଲେ ଶବ୍ଦରେ, ସେ ଯେଉଁ କଥା କହିଲା ନାରୀଟା ସେ ଶବ୍ଦରେ ସେ ଭୁଲି ପାରୁନଥିଲେ, ଆଉ ଏ ଭଗବାନ ତ ସେ ଚକ୍ରପତି ଲେଖିଛନ୍ତି ନାରୀ ଘୃଣା କରାଯାଏନି, ଭଗବାନଙ୍କ ଏଇଟା ଶକ୍ତିଟା ନା, ପାଞ୍ଚଟା ଜିନିଷ ତାଙ୍କ ପାଖରେ ଅଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ପାଞ୍ଚଟା ଗୋଟେ ମଣିଷକୁ ତାକୁ ଲାଗିବ, ମଣିଷ ଜୀବଟାକୁ ମାୟା ଭିତରେ ରଖିବା ପାଇଁ ଭଗବାନ ଏଇଟା ବର୍ତ୍ତମାନ ପୁରୁଷ ସ୍ୱର ତୁମକୁ ମିଳିଛି, ତୁମେ ନାରୀ ଥିଲୁ ନଥିଲ କି, ଯେ ନାରୀ ସେ ପୁରୁଷ ନଥିଲା କି, ଏଇଟା ଉଭୟ ଉଭୟ ଭାଇ ମାୟା, ପୁରୁଷ କଥା କୁହା ହେଉଛି ନାରୀରେ ବି ସେମିତି ବୁଝିବା ଦରକାର, ସିଏ ବି ତାର ତାର ଶବ୍ଦ ସ୍ପର୍ଶ ରୂପର ସଗନ୍ଧ ପାଇଁ ସିଏ ବି ଚାଲିଛି, କିନ୍ତୁ ପୁରୁଷ ପାଇଁ ଏଇଟା କୁହା ହେଉଛି, ତୁମକୁ ତୁମକୁ ଡିଷ୍ଟାନ୍ସ ମେଣ୍ଟେନ୍ କରିବାକୁ ପଡ଼ିବ, ଦୋଷ ନାରୀ ନୁହେଁ, ପ୍ରଭୁ ସେ ରାଗି ରାଗି କହୁଛନ୍ତି ସ୍ତ୍ରୀ କଥା, ପ୍ରଭୁ ଏ ନନ୍ସେନ୍ସ ମାନେ କାରଣ ପ୍ରଭୁ ଜାଣିଛନ୍ତି ନା, ଏଇଟା ଚେତନାର କଥାଟା ତୁମେ କ'ଣ କହିବ, ପ୍ରଭୁ ବିଦେଶରେ ସବୁ ଆଲାଉ କରିବ ନହେଲେ ତ ମନ୍ଦିରଟା ଚାଲିପାରିବନି, ଆଉ ବାବାଜୀ ଆଉ ମୁଣ୍ଡ ଗରମ ବାବାଜୀ, ତାଙ୍କର ବାବାଜୀଙ୍କର କିଛି ଠିକ୍ ଅଛି, ଟିକେ କ'ଣ କେଉଁଠି କ'ଣ କରିଥିବ, ଉଠିବ କୁଆଡ଼େ ପଳେଇବେ, କୁଆଡ଼େ ଗଲାବେଳକୁ କୁଆଡ଼େ ଅଛିରେ କୁଆଡ଼େ ଗଲାବେଳକୁ ନାହିଁ, ହେଁ ମୁଁ ତ ଚଳିପାରିବିନି, ଆଉ କିଛି ଚଳିପାରିବୁନି, କ'ଣ କଥା ତ ଦେଖୁନା, ଗୁରୁ ଆସିକି ରଘୁନାଥ ଦାସ ଗୋସ୍ୱାମୀ ପାଖରେ ପହଞ୍ଚିଲେଣି ଆଜ୍ଞା ବ୍ରାହ୍ମଣ ଘର ଛାଡ଼ି ପଳେଇଲେ, ଠାକୁର ପୂଜା କାଲି ସକାଳୁ କି ଘଣ୍ଟି ବଜେ, ପୂର୍ବ ଜାଣିଛନ୍ତି ମାତେ ମାନେ ସବୁ ଆଲାଉ କରନ୍ତି ମନ୍ଦିର ରୁହ, ତାଙ୍କ ପାଇଁ ଅଲଗା ବ୍ରହ୍ମଚାରୀ ଆସନ୍ତୁ ସବୁ ଅଲଗାରେ, ଇଏ ସବୁ ନୂଆ ନୂଆ ଇଏ ଆସି ଖାଲି କମ୍ପ୍ଲେଣ୍ଟ କରିବେ କ'ଣ ଆଜ୍ଞା ଏଇଟା ସବୁ ବହିର ଗୀତାରେ ଲେଖା ହେଇଛି ଭାଗବତ ଲେଖା ହେଇଛି, ପ୍ରଭୁ କହିଲେ ତୁ ନନ୍ସେନ୍ସ ସବୁ ମୋତେ ଆଇଡ଼ିଆ ଦେଖାଉଛୁ, ପ୍ରଭୁ କହିଲେ ଏ ଦୋଷ ତୁମର କ'ଣ ଅଛି, ଦୋଷ ତୁମର ତାଙ୍କର କ'ଣ ଦୋଷ ଅଛି, ତୁମେ ତାଙ୍କର କ'ଣ ଗୁରୁଦେବ ପ୍ରଭୁ ସେଇଟା କହୁଛନ୍ତି, ଏ ତୁମେ ତୁମେ ଯେଉଁ ଜନ୍ମ ହେଲା ତୁମ ମା ନଥିଲେ କିନ୍ତୁ ତୁମେ କେଉଁଠି ଆସିଥାନ୍ତ, ସବୁବେଳେ ଦୋଷଟା ଆମର ନାରୀର ଦୋଷଟା ଭାଗବତରେ ଦେଖା ଶାସ୍ତ୍ରରେ ଦେଖା ସେଇଟା ପୁରୁଷ ପାଇଁ, ତୁମେ ନିଜେ ପାଗଳ ହଉଛ ନା ଆଉ ତୁ ନିଜେ ସଂଯମ ରହୁ ନା, ଏଇଟା ଚେତନାର କଥା, ଆମର କ'ଣ ମା ଭୁଣୁନାହାନ୍ତି, ଆମ ମା ଭୁଣୀ ପ୍ରତି ଆମର ତ କାଇଁ ଖରାପ ମନ ଭାବ ଆସୁନି, ସେଇଟା ତୁମେ ଚିନ୍ତା କରୁନା, ମୋତେ ଝିଅ ପ୍ରଶ୍ନ ପଚାରେ ବାବାଜୀ ତୁମର ଆପଣମାନେ କେମିତି ମନ ରହୁ, ଆପଣମାନେ ଝିଅକୁ ଦେଖିଲେ କିଛି ମନ ହଉନି, ଆମେ ଯେଉଁ ବହିକି ନେଇଯାଉ ଆମେ ସବୁ ଦୁନିଆ ଓଲଟା କ୍ରସ କୋଶ୍ଚିନ୍ ଟୁ କାମ ସବୁ ଥଟା କରି ପଚାରିବି, ମୁଁ ତମେ ସିଧା କୁହେ, ମୁଁ ତ ଭାରି ଷ୍ଟ୍ରେଟ୍ ଫରୱାର୍ଡ଼ କୁହେ, ତୁମ ଭଉଣୀ ଦେଖୁ ତୁମର ଖରାପ ମନୋଭାବ ଆସୁଛି, ଚୁକୁନ ଦେବେ ମାନେ କାହିଁକି ଆସୁନି କୁହ, ସେ ଗୋଟେ ଝିଅ ନୁହେଁ କି, ତୋ ମାଆକୁ ଦେଖିଲେ କାହିଁକି ଆସୁନି, ତୁମ ମନରେ କଥା ସେଗୁଡ଼ା ଆମର ଟ୍ରେନିଂ ହେଲା ମନ, ଆମେ ଶୁଣି ମା ଭଉଣୀ ଭିତରେ ଦେଖୁଛୁ ଚୁପ, ଏଇଟା ମାନସିକ ବିକାର, ଏଇଟା ଆମ ମନଟାକୁ ଆମେ ସଂଯମ କରିବାକୁ ପଡ଼େ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଫ୍ରିଲି ଫ୍ରି ମିକ୍ସିଂଟା କୁହାଯାଏ, ଯେତିକି ବ୍ୟବହାର ଗୁରୁଦେବ ସେଇଟା କୁହନ୍ତି, ସେ ତାହାନ୍ତି ସବୁବେଳେ ସେ କମ୍ପ୍ଲେନ୍ କରିବେ, ସବୁବେଳେ ସେ କମ୍ପ୍ଲେନ୍ କରିବେ ଆଜ୍ଞା ସେ କ'ଣ କରିବା, ଆଉ ସେ ଦୁନିଆ ଚାକଳିଆ କଥା ସବୁ ତାଙ୍କ ଶିଖିଛନ୍ତି ସେ କହିବେ ଗୁରୁଦେବ, ଆଉ ସେ ବହି ଡିଷ୍ଟର୍ବ କଲେ ସବୁ ମାତାଜୀମାନଙ୍କ ମୁଣ୍ଡକୁ ସବୁ ଖରାପ କରିଦେଉଛନ୍ତି, ଗୁରୁଦେବ କହିଲେ କିରେ ତୁ ଏତେ କଥା କାହିଁକି କହୁ ତାଙ୍କ ସାଙ୍ଗରେ, ସେ ବେଶୀ ଭଟଭଟ କଥା ହେବେ, ଗ୍ରନ୍ଥ ବହିଟା ସିଧାରେ କ'ଣ କରିବେ ନା ବହିଟାକୁ ତା ଆଗରେ ଥୋଇଦେବି ମୁହଁ ପଛକୁ ବୋଲେ ବୋଲେ ସେ ତାର ବହି ନେଇ ପଳେଇବନି କିଏ, କିରେ ତୁ ଏଇଟା କେମିତି କରୁଛୁ ସେ ବହିଟା ନେଇ ନା, ମୁଁ ତା ମୁହଁ ଦେଖିବିନି, ନାରୀର ମୁହଁ ଦେଖିବ ଯଦି କହିବ ବ୍ରହ୍ମଚାରୀ ନହେଲେ ନ ଦେଖିବେ ନାରୀ, ଏ କିଏ ବହିଟାକୁ ସେ ବହି ବୁକ୍ ଥିଲେ ମା କ'ଣ ଦେଖିବ ଦେଖ, ପଛ କରି ତା ବହି ହିସାବ ଦେଖିବାକୁ ଆଇଲାବେଳକୁ ନା ବହି ହିସାବ ନାହିଁ, ମୋ ତାଙ୍କୁ ଧରିବ ତାକୁ କୁଆଡ଼େ କଲ ବହି କ'ଣ କଲ, ରେ ମୁଁ ସେ ଅଫିସରେ ତ ସେ ମା ସେ ବେଶୀ ଗପ ପିଲାବେଳେ ମୁଁ ବୁଲେଇ ଦେଲି ତ କିଏ ନେଇ ପଳେଇଥିବ, ଆଉ ଆସି ଗୁରୁଦେବ କହିଲେ କହିଲେ ଗୁରୁଦେବ ଏମିତି ଆଉ ଯାଇ ହବନି ଅଫିସରେ ସବୁ ନାରୀ ସବୁ ପଶିଗଲେ, ଆସି ଚାକୁଳିଆ କଥା ଗୁଡ଼ାକ ନାରୀ ସବୁ ପଶିଗଲେଣି ଆଉ ସବୁ ନାରୀ ଗୁଡ଼ା ବେଶୀ କଥା, ଗୁରୁଦେବ କହିଲେ କିରି ତାଙ୍କ ଦୋଷ କ'ଣ, ତୁ ବେଶୀ ବେଶୀ ସିଏ ବେଶୀ କଥା କହିବି ତାଙ୍କୁ ଗୋଟେ କଥା କହିବି, ଗୁରୁଦେବ ଗୋଟେ ଗୋଟେ କଥାରେ ସିଏ ପୁରୁଣାକାଳ ଗୋଟେ ଗୋଟେ କଥାରେ ଛିଡ଼େଇବି, ଆଉ ତୁ ଆଖିଟା କ'ଣ ଫୁଟେଇଦେବୁ, ତୁ ଆଖିଟା ଫୁଟେଇଦେବୁନୁ ସେ ନାରୀମାନେ କ'ଣ ରହିବେ, ତୁ ଆଖିଟା ଫୁଟେଇଦେ ତୋର ତ ମନ ବିଚଳିତ ହେଉଛି, ତୁ ଗୋଟେ କାମ କରିବୁ ତାଙ୍କୁ କହିବୁ ମା ବୋଟେ ରଖିବୁ କି, ବେଶୀ କଥା ତାଙ୍କ ସାଙ୍ଗରେ କହିବୁନୁ, ହଁ କି ନା କୁହ, ଯଦି ନା କହିଲା ତାଙ୍କ ବହି ଧରି ପଳେଇ ଆସୁ, ନା ସେ କ'ଣ କରେ ବୋଟାକୁ ରଖିକି କେଉଁଠୁ ଆସିଲ କେବେ ବାବାଜୀ ହେଲ କେତେ କେମିତି ରହୁଛ ମଠରେ ପଚାଶ କଥା ପଚାରି, ଗୁରୁଦେବ ତୁ କିଛି ଶୁଣିବୁନୁ ଖାଲି ଗୋଟେ କଥା କହିବୁ ରଖିବ କି ନାହିଁ, ରଖ ନା ମୁଁ ଚାଲିଲି, ଆଉ ତୁମେ ବହି ରଖିଦେଇ ପଛକୁ କ'ଣ କରିବ, ସେ ତାଙ୍କ ବହି ଭିତରେ ସିଏ ତାର ରଖିଦେବେ ଆଉ ଷ୍ଟାଫ୍ ତାଙ୍କ ଚୋରି କରି ନେଇ ପଡ଼ିଲେଣି, କିଏ ତାର ଖେଳିକି ନେଲା ବସ୍ ଷ୍ଟାଫ୍ ଦେଲା ଇଏ ତାର ଅଣ୍ଡଳିଗ, ତୁମେ ସଂସାରରେ ବଞ୍ଚିବ ତୁମେ ଆଉ କ'ଣ, ଟ୍ରେନ୍ରେ ବସ୍ରେ ତୁ ଯୁଆଡ଼େ ଯିବ ସବୁଆଡ଼େ ଭଗବାନ ସୃଷ୍ଟି କରିଛନ୍ତି ସେ ନାରୀ ପୁରୁଷ ରହିବେ, ତୁମର ତାଙ୍କର ଦୋଷ କ'ଣ, ତୁମେ ତୁମେ ନିଜେ ସେଲ୍ଫ କଣ୍ଟ୍ରୋଲ ହୁଅ, ତୁମକୁ ଗୋଟେ ଗାଇଡ଼ଲାଇନ୍ସ ଦିଆହେଲା ତୁମେ ସାଧୁ ହବ ତୁମର ଗାଇଡ଼ଲାଇନ୍ସ ଏତିକି ଜଗତରେ ସବୁ ସଂସ୍ଥା ରହିବ, କିନ୍ତୁ ଋଷିଶଙ୍କର ଋଷିଙ୍କର ଅବସ୍ଥା ଏହା ହେଲା ତୁମେ ଆଉ ତୁମେ କଣ୍ଟା କରିବ, ଏଇଟା ଚେତନାର ଜିନିଷ, ଚେତନା ଉନ୍ମେଷ କଲେ ଚାଣକ୍ୟ ଲେଖିଦେଲେ ନା ସେଇଟା ଏଇ ମନ ଅନୁଭିଧି ଏତେ ସେ କଥା କହିଲେ ଚାଣକ୍ୟ ସେଇଟା ଲେଖିଲେ ନା, ଏଇଟା ସେ ଗୋଟେ ନାରୀ କି ଯୋଗୀ ଦେଖିଲା ବେଳକୁ ତାକୁ ଭାବୁଛି ଏଇଟା ମଳମୂତ୍ରର ଗୋଟେ ଭଣ୍ଡାର କ'ଣଟା ଅଛି ଆଦ୍ୟ ଯୋଗୀଟା ତାହେଲେ ଦେଖିବ ଗୋଟେ ନାରୀ କି ସେ କ'ଣ କୁଣପ ମଳମୂତ୍ରଟା ଭରିକି ରହିଛି ନା, ଆଉ ଗୋଟେ ନାରୀକି ଦେଖି ଯାହାକୁ ଜଗତର ସୁନ୍ଦର ନାରୀ ବୋଲି କାମିନୀ କାମିନୀମୟ କାମିନୀ କାମିନୀମୟ କାମିଟା ସେ ଦେଖିବ ଇଏ ବହୁତ ସୁନ୍ଦରୀ ସେ ସେ କାମ ଦେଖିବ କୁକୁର ଦେଖିଲେ ମାଂସଟା ଏ ଚେତନାର କଥାଟା ଆଉ ଇନ୍ଦ୍ରିୟ ଗୁଡ଼ାକ ଏଇ ଚେତନଶୀଳ ହେଇପାରୁନାହାନ୍ତି ବୋଲି ସବୁ ବିଷୟ ଭୋଗ କରୁଛନ୍ତି ନା, ଆମର ଆମର ସେ ଭକ୍ତି ଚେତନାଟାକୁ କେମିତି ଆଣିଗଲେ ଯଦି ମନ ମନ ବିଧି ଏତେ ମନ ଆଉ ତାଙ୍କ ପଛରେ ଧାଇଁବନି, ମନ ଯିବନି କି ଇନ୍ଦ୍ର କାମରେ ସେ ପଳେଇଯିବ, ଫେରେ ମନ ଯେହେତୁ ଆମ ଚେତନାରେ ରହିଛି ମନ ତାକୁ ରିଫ୍ଲେକ୍ଟ କରେ ଏଇଟା କ'ଣଟା ଫେରେଇବ ନା, ଆଉ ଏଇଟା ଫେରେଇବାଟା ସବୁବେଳେ ଚାଲିବ, ଆଉ ଯେତେବେଳେ ଭକ୍ତିର ବୃତ୍ତି ଆସିଗଲା ଆଉ କିଛି ହବନି, ଏଇଟା ଯୋଗଟା ଆମେ କରୁଛେ ଆଉ ଯୋଗଟା କରୁଛେ ମାନେ ତୁମେ ସବୁବେଳେ ଶୁଣ ଆଉ ସେ ଟାଣିବ ତୁମେ ଫେରେଇବ ସେ ଟାଣିବ ତୁମେ ଫେରେଇବ ତା ଦେହରେ ପ୍ରଭୁ ଏଇ ବଳଟା ଯେଉଁ ଆସିବ ଭଗବାନଙ୍କର ପ୍ରଭୁଙ୍କୁ ଡାକୁଥିବ ପ୍ରଭୁ ମୋତେ ଟିକେ ସାହାଯ୍ୟ କର ମାନେ ମୁଁ କ'ଣ ଚଳିବି, କେବଳ ଆମର ଇନ୍ଦ୍ରିୟ ସଂଯମ କରିବା ଜୀବନର ଲକ୍ଷ୍ୟ ନୁହେଁ, ମୁଁ ଇନ୍ଦ୍ରିୟ ସଂଯମିତ ହେଇଗଲେ ନାଇଁ ଇନ୍ଦ୍ରିୟ ସଂଯମ ହବା ନା, ଆମର କୃଷ୍ଣ ଭକ୍ତି ହେଉଛି ଜୀବନର ଲକ୍ଷ୍ୟ, ପ୍ରଭୁଙ୍କର ପ୍ରେମଟା ନ ପାଇଲା ପର୍ଯ୍ୟନ୍ତ ଆମେ ଇନ୍ଦ୍ର ସଂଯମ ହେଇପାରିବୁ। ତେଣୁ ଆମେ ଭକ୍ତି ଆଡ଼କୁ ବେଶୀ ଇଏ କରିବା, ଭକ୍ତି ଏନଗେଜମେଣ୍ଟଟା ବେଶୀ ନେଲେ ଇନ୍ଦ୍ରମାନେ ଅଟୋମେଟିକ ସେ ଆଉ ବାଟ ପାଇବେନି, ଆଉ ଭକ୍ତିର ଏନଗେଜମେଣ୍ଟଟା ନେଇଯିବାକୁ ପଡ଼ିବ। ମୃତ୍ୟୁ ରାସ୍ତାରେ ଶ୍ରବଣ କୀର୍ତ୍ତନ ପଢ଼ା ସରିଲା, ଜପ ସରିଲା, ସେବା ସରିଲା, ପୁରା ଲାଗି 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 ରହିବା। ଆଗେ ବଞ୍ଚ ନା ବିଷୟଭୋଗରୁ, ସେତିକିଟା ଲାଗି ଲାଗି ରହିବାକୁ ପଡ଼େ। ନହେଲେ ଏଠି ଲେଖିଲେ କ'ଣ ଲାଷ୍ଟକୁ କ'ଣ ଲେଖିଲେ ବା ଯେପରି ମହାରାଜ ଅମ୍ବରୀଶ ତାଙ୍କର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ ରଖିଥିଲେ, ଠିକ୍ ସେହିପରି ବ୍ୟକ୍ତି ତାର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ ରଖିଲେ ଇନ୍ଦ୍ରିୟଗୁଡ଼ିକ ସହଜରେ ସଂଯତ ହୁଅନ୍ତି। ଏହା ହେଉଛି ମନ ଇନ୍ଦ୍ର ସଂଯତ କରିବାର ଉପଯୁକ୍ତ ପନ୍ଥା। ତ ସବୁଗୁଡ଼ା ସବୁବେଳେ ଚେଷ୍ଟା କରୁ ସବୁ ଜିନିଷକୁ କଭର କରିବି, ଆଉ ଗୋଟେ କିଛି ହେବନି, ଭଗବାନ ଦର୍ଶନ କରିବି ହିଁ କରିବି, ପ୍ରଭୁଙ୍କ କଥା ଶୁଣିବି ହିଁ ଶୁଣିବି, ନାମ ଜପ କରିବି ହିଁ କରିବି, ସବୁ ଇନ୍ଦ୍ର ପ୍ରଣାମ କରିବି, ପ୍ରସାଦ ନେବି, ସବୁଗୁଡ଼ିକ ସର୍ଟ ହେଲେ ବି ଆଜି ଗୋଟେ ଜିନିଷ କରିହେଉନି, ଅଧିକା ଯୋଉଟା ସୁଯୋଗ ଅଛି ଅଧିକା, ଆଜି ମୁଁ ମନ୍ଦିର ଯାଇପାରିବି ତା ଶୁଣିବି। ଇନ୍ଦ୍ର ଗୁଡ଼ିକୁ ଗୋଟିଏ ଇନ୍ଦ୍ରକୁ ଛାଡ଼ିଦେବା ମାନେ ଇମ୍ପ୍ରେସନ୍ସ ଗୁଡ଼ାକ, ଆଉ ପ୍ରତିକୂଳ ଜିନିଷକୁ ଫେରାଇବାକୁ ଶକ୍ତି ରହିବା ଦରକାର। ସେ ସାଧୁ ସଙ୍ଗଟା ଏଥିପାଇଁ ଇମ୍ପୋର୍ଟାନ୍ସ, ସଙ୍ଗଟା କାହିଁ କରନ୍ତି, ପ୍ରତିକୂଳ ଜିନିଷ ଗୁଡ଼ାକରୁ ଅନୁକୂଳ ଆଣ ମାଡ଼ୁଥିବା ପ୍ରତିକୂଳ ଦେଖା ଯୋଉଟା ଯୋଉଟାକୁ ଆମ ପାଇଁ କ୍ଷତିକାରକ ସେଇ ଅଭ୍ୟାସଠୁ ଛାଡ଼ିପାରୁନଥିବ। ସାଧୁ ସଙ୍ଗ କରିକି ବାରମ୍ବାର ମନକୁ ସୁଦୃଢ଼ କରିକି ପ୍ରତିକୂଳ ଭାବନାଟା ଫେରାଇବା, ଯେଉଁଟା ହାବିଟ୍ ଗୁଡ଼ା ସବୁ ରହିଛି, ସମସ୍ତଙ୍କ ଗୋଟେ ଗୋଟେ କିଛି ହାବିଟ୍ ରହିଛି, ଶୋଇବା ଏମିତିକା, କାହାର ଖାଇବା ଗୋଟେ ସେମିତିକା, ଏ ମୋବାଇଲ ଆଗରୁ ତ ମୋବାଇଲ କଥା କହିବାକୁ ପଡ଼ୁନଥିଲା, କିଏ ଗୋଟେ ମୋବାଇଲ ଦେଖିବ, ତାର ଗୋଟେ ଟିଭି ଦେଖିକି ଘଣ୍ଟାଟେ ସମୟ ନଷ୍ଟ କରିବ, କିଏ କହିବ ମୋର ନ୍ୟୁଜ୍ ଦେଖୁଛି, କିଏ ନ୍ୟୁଜ୍ ତାର ଦେଖିବ ତାର ଘଣ୍ଟାଟେ, କିଏ କହିବ ମୁଁ ଏଇଟା ଦେଖୁଛି ମୁଁ ଏଇଟା ଶିଖୁଛି, ଏଇଟା ତୁମର ହେଠି ଗୋଟେ ହାବିଟ୍ ରହିଯାଉଛି ନା, ତୋର ରସଟା ସେଠି ଗୋଟେ ତୁମକୁ ମିଳିବ, ପୁଣି ତୁମେ କୃଷ୍ଣ ଭୁଲିଯିବ। ଆମର ସବୁବେଳେ ଚେତନରେ ଚିନ୍ତା କର କେମିତି କୃଷ୍ଣ ପାଖ ମୁଁ ଯାଉ, କାରଣ କୃଷ୍ଣ ପାଖରେ ମନ ନ ରହିଲେ ଭକ୍ତି ନ ହେଲେ ଇନ୍ଦ୍ର ଗୁଡ଼ିକ ସଂଯମ କରିବା ସମ୍ଭବ ନାହିଁ, ଆଉ ତା ସ୍ଥିତ ପ୍ରଜ୍ଞା ହେଇପାରିବନି, ଆଉ କିଛି ଭକ୍ତି କରିପାରିବନି, ଆଉ ଚିତ୍ତ ଚଞ୍ଚଳ ରହିବ, ସ୍ଥିର ବୁଦ୍ଧି ହବନି। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ରମାନନ୍ଦ।